ॐ नमो भगवते वासुदेवाय ॐ नमो भगवते वासुदेवाय ॐ नमो भगवते वासुदेवाय श्रीमद्भगवद्गीता सप्तदश अध्याय श्लोक 3 सत्वानुरूप सर्वस्य श्रद्धा भवति भारत श्रद्धा मयोयं पुरुषो जोजत्रदा सैव सः श्रद्धानुवाद सत्वानुरूप स्थिति अनुजाई सर्वस्य प्रत्येकंकर श्रद्धा श्रद्धा वा विश्वास भवति हुए भारत हे भरतपुत्र श्रद्धामय श्रद्धायुक्त अयं यही पुरुषः जीव जह जे जत जे परी श्रद्धा विश्वास व श्रद्धा सह से एव निश्चिंत भावे सह से श्रोकरणवाद श्रीमद देशगत विधान संप्रभुपाद महाराज द्वारा इंग्राजी रे श्रीमद गौरवंद स्वामी महाराज द्वारा ओडिया रे प्रकृतिर विभिन्न गुण रे अवस्थान अनुजाई व्यक्तिर विश्वास व श्रद्धा वृद्धि पाए से जो गुणर भूत प्रकृतिर त्रिगुण मध्य जो गुणर अधिकार होता कथित अच्छी से गुण अनुजाई से प्रकार विश्वास व श्रद्धार वशवर्ती हुए महाभारतरे श्रीप्रभुपाद महाराज कहते जहाँ कहीं प्रत्येक एक प्रकार श्रद्धा व विश्वास अच्छी किंतु से श्रद्धा व विश्वास तार कि प्रकार सत्वानुरूपा रजगुण रजगुण मयी तमगुणमयी यह तार प्रकृति अनुजाई होता है व्यक्ति तार श्रद्धा व विश्वास अनुजाई अन्य संगलाभ करे वर्तमान प्रकृत कथा है प्रत्येक जीव मौलिक भाव परमेश्वर अंशविशेष अटे यह पंचदश अध्याय कई सारी तेणु जीव मौलिक भाव भूत प्रकृति त्रिगुण ठार्वरे किंतु जितेबाला व्यक्ति परम पुरुष भगवान तार संबंध को भूली जाए एवं बद्ध जीवन में भूत प्रकृति संस्पर्श आसे से भूत प्रकृति विभिन्न गुण संपर्क अनुजाई निज स्थित को सृष्टि कै व्यक्ति ए कृत्रिम श्रद्धा व विश्वास एवं स्थिति एसबू भौतिक अटे जदिओ व्यक्ति कौन धारणार वशवर्ती हुए तथापि मौलिक भाव से निर्गुण व दिव्य अटे तेणु व्यक्ति को भूत प्रकृति संस्पर्शजनित दोष मुक्त होगा पड़ब ता परम पुरुष भगवान तार संपर्क को से पुनस्थापन करना निर्भय भाव फेरी एकमात्र पंथा अर्थात कृष्ण भावना हूँ एकमात्र पंथा यदि व्यक्ति कृष्ण भावन अवस्थान करश्चय जीवन में पूर्णावस्था लाभ कर संदेह ना जदि से आत्मानुभूति लाभ ए मार्ग ग्रहण न करे ताले से भूत प्रकृति त्रिगुण अधीन निश्चय हे एथे कौन संदेह ना तेणु सत्य बड़पट रही भावार्थ आम गोटे पारा काट कले आईटे पारा अच्छा तेणु ये जो श्रद्धा विश्वास जो रही विभिन्न प्रकृति लोकंर विभिन्न प्रकार श्रद्धा सब रही भगवान कहे जो मान सात्विक श्रद्धा रही देवता मान पूजा करती जो मैंने राजसिक श्रद्धा रही यक्ष राक्षस मान पूजा करेंगे जो मान तमगुण श्रद्धा रही भूत प्रेत मान पूजा करेंगे तेणु एभली भाव समस्त कि श्रद्धा रही सात्विक सत्वगुण श्रद्धा हौ रजगुण श्रद्धा हौ तमगुण श्रद्धा हौ कि श्रद्धा रही समस्त कि विश्वास रही जिते बड़ नास्तिक व्यक्ति हूं ना कहीं से किसी ना कि विश्वास करगवान विश्वास न कले प्रकृति विश्वास कर प्रकृति वैज्ञानिक मैंने प्रकृति को कहते प्रकृति हूँ मन मन सब कार्य प्रकृति स्वयं भाव मानते से कौन इंडिपेडेंट सब कार्य कर प्रकृति को ग्रहण करते तेणु ଏଇଭଳି ଭାବରେ ପାଞ୍ଚ ଉପାସନା ରହିଛି, ପଞ୍ଚ ଉପାସନା ରହିଛି। ଯେଉଁମାନେ ଯେଉଁମାନେ ଶାକ୍ତ ବୋଲି କୁହାଯାଉଛି, ଯେଉଁମାନେ ଶକ୍ତିର ଉପାସନା କରନ୍ତି, ଦୁର୍ଗା କାଳୀ ଇତ୍ୟାଦି ଦେବୀମାନଙ୍କୁ ପୂଜା କରନ୍ତି, ସେମାନଙ୍କୁ ଶାକ୍ତ ବୋଲି କୁହାଯାଉଛି। ତାଠାରୁ ଆଉ ଟିକେ ଉନ୍ନତ ସ୍ତରକୁ ଯେଉଁମାନେ ଯିବେ ସେମାନେ ଗଣପତି ବା ଗଣେଶଙ୍କର ପୂଜା କରୁଛନ୍ତି। ତାଠାରୁ ଆଉ ଟିକେ ଉନ୍ନତ ସ୍ତରକୁ ଯେଉଁମାନେ ଯିବେ ସେମାନେ ବିଭିନ୍ନ ଶିବଜୀଙ୍କର ପୂଜା କରୁଛନ୍ତି, ସୂର୍ଯ୍ୟଙ୍କର ପୂଜା କରୁ, ସୂର୍ଯ୍ୟ ଉପାସକ, ଶାକ୍ତ, ତାପରେ ଗଣେଶ, ତାପରେ ସୂର୍ଯ୍ୟ ଉପାସକ, ତାପରେ ଶିବଙ୍କର ଉପାସକ। ଏବଂ ଆଉ ଟିକେ ଉନ୍ନତ ସ୍ତରକୁ ଯେଉଁମାନେ ଯାଉଛନ୍ତି ସେମାନେ ବିଷ୍ଣୁଙ୍କର ଉପାସନା କରୁଛନ୍ତି। ତେଣୁ ଏଇଟା ପଞ୍ଚ ଉପାସନା ବୋଲି କୁହାଯାଏ, ପଞ୍ଚ ଉପାସନା। ଶକ୍ତ ଶକ୍ତିଙ୍କର ଉପାସନା କରୁଛନ୍ତି, ତାପରେ ଗଣେଶଙ୍କର ଉପାସନା, ଗଣପତି। ମହାରାଷ୍ଟ୍ରରେ ଦେଖିବେ ସମସ୍ତେ ଗଣେଶଙ୍କର ପୂଜା ସେମାନେ ଭାବନ୍ତି ଗଣେଶ ହେଉଛନ୍ତି ଭଗବାନ। ଆମର ଓଡ଼ିଶାଠୁ ଆରମ୍ଭ କରି ଭାରତର ଅଧିକାଂଶ ଲୋକ ସେମାନେ ଶକ୍ତ ଶାକ୍ତ ବୋଲି କୁହାଯାଉ, ସେମାନେ ଶକ୍ତିର ଉପାସନା କରନ୍ତି, ଦେବାଦେବୀଙ୍କର ଉପାସନା କରନ୍ତି, ବିଶ୍ୱନାଥ ଦେବୀଙ୍କର ଉପାସନା କରନ୍ତି। ସେମାନେ ଭାବନ୍ତି ଏ ଦେବୀ ହେଉଛନ୍ତି ଏସବୁ ଶକ୍ତି ପ୍ରଦାନ କରୁଛନ୍ତି, ଦେବୀ ହେଉଛନ୍ତି ଶକ୍ତି। କିନ୍ତୁ କାହାର ଶକ୍ତି ସେମାନେ ବୁଝିପାରନ୍ତି ନାହିଁ, ସେମାନେ ଭାବନ୍ତି ଶକ୍ତି ହେଉଛନ୍ତି ମାନେ ସେ ସବୁକିଛି ତାଙ୍କ ପାଖରେ ରହିଛି ଶକ୍ତି। ଆମେ ଗତକାଲି କହୁଥିଲେ ଲକ୍ଷ୍ମୀଙ୍କର ଉପାସକ ସେମାନେ କରୁଛନ୍ତି ଓଡ଼ିଶାରେ, ବିଶେଷ ଭାବରେ ମାର୍ଗଶୀର ମାସ ଗୁରୁବାରରେ ସେମାନେ ଭାବନ୍ତି ଲକ୍ଷ୍ମୀ ଦେବୀ ହେଉଛନ୍ତି ଜଗନ୍ନାଥଙ୍କଠାରୁ ଉର୍ଦ୍ଧରେ। ଲକ୍ଷ୍ମୀ ଦେବୀ ଯଦି ରାଗିଗଲେ ତାହେଲେ ଜଗନ୍ନାଥ ଭିକ୍ଷା କଲେ ମଧ୍ୟ ତାଙ୍କୁ ଖାଇବାକୁ ମିଳୁନାହିଁ। କିନ୍ତୁ ଲକ୍ଷ୍ମୀ ଦେବୀ ନିଜେ କହୁଛନ୍ତି, ଭାଗବତ ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଯେ ସ ଈଶ୍ୱର କିଂ ପରତ ପାଶ, ସେ କି ଈଶ୍ୱର ଯିଏ ପର ଉପରେ ନିର୍ଭର କରୁଛି। ଲକ୍ଷ୍ମୀଦେବୀ ନିଜେ କଥା କହୁଛନ୍ତି, କିନ୍ତୁ ଲକ୍ଷ୍ମୀଦେବୀଙ୍କର ଉପାସିକା ମାନେ ଭାବୁଛନ୍ତି ଯେ ଲକ୍ଷ୍ମୀଦେବୀଙ୍କ ଯଦି ନିର୍ଭର ନ କରିବେ ଜଗନ୍ନାଥ ଖାଇବାକୁ ପାଇବେ ନାହିଁ। ତେଣୁ ଯାହା ଏଇ ଯେଉଁ ଶକ୍ତି ଉପାସକ ସବୁ ରହିଛନ୍ତି ବିଭିନ୍ନ ଦେବାଦେବୀମାନେ, ଦେବୀ ବିଷୟରେ ଦେବା ନୁହଁ, ଦେବୀମାନଙ୍କୁ ଉପାସନା କରୁଛନ୍ତି ସେମାନେ ଶକ୍ତି ବୋଲି ଶାକ୍ତ ବୋଲି କୁହାଯାଉଛି। ସେମାନେ ଭାବୁଛନ୍ତି ଦେବୀଙ୍କର ଯେଉଁ ଶକ୍ତି ରହିଛି ଏ ଶକ୍ତି ତାଙ୍କ ପାଖରେ ରହିଛି, ତାଙ୍କ ଯେଉଁ ଶକ୍ତି ଅନ୍ୟମାନେ ପାଉଛନ୍ତି। ଆମର ବିଭିନ୍ନ ପୁରାଣମାନଙ୍କରେ ସବୁ ବିଭିନ୍ନ ପ୍ରକାର ଯେଉଁ କଥା ସବୁ ରହିଛି ସେ କଥା ଶୁଣି ମଧ୍ୟ ଲୋକମାନେ ଭ୍ରମିତ ହୋଇଯାଉଛନ୍ତି। ଆମର କଥା ଅଛି ଯେ ଭଗବାନ ରାମଚନ୍ଦ୍ର ଯେତେବେଳେ ସୀତାଙ୍କର ଅନ୍ୱେଷଣ କରୁଥିଲେ ସେତେବେଳେ ସେ ଶକ୍ତିଙ୍କର ଉପାସନା କରିଥିଲେ, ଶିବଙ୍କର ଉପାସନା କରିଥିଲେ, ଶିବ ପାର୍ବତୀଙ୍କର ଉପାସନା କରିଥିଲେ। ତାଙ୍କ ଉପାସନା କରିବାରୁ ସେ ସୀତାଙ୍କୁ ପାଇଲେ ବା ସେ ତାଙ୍କର କିଛି ଶକ୍ତି ପାଇଲେ, ଏଭଳି ଭାବରେ ସବୁ ରହିଛି। ତେଣୁ ଭଗବାନଙ୍କର ଯେଉଁ ଲୀଳା ସବୁ ରହିଛି, ଶାସ୍ତ୍ରରେ ଯେଉଁ ସବୁ କଥା ରହିଛି, ସେସବୁ ଶାସ୍ତ୍ରକୁ ଆମେ ନିଜେ ବୁଝିପାରିବା ନାହିଁ, ଆମେ ନିଜ ଶକ୍ତି ଦ୍ୱାରା ବା ଆମ କଳ୍ପନା ଦ୍ୱାରା ଆମେ ସେଇଟା ବୁଝିପାରିବା ନାହିଁ। ସେଇଥିପାଇଁ ଭଗବତ ଗୀତାରେ ଚତୁର୍ଥ ଅଧ୍ୟାୟରେ ଭଗବାନ କହିଲେ ତଦ୍ବିଧି ପ୍ରଣିପାତେନ ପରିପ୍ରଶ୍ନ ସେବୟା ଉପଦକ୍ଷେ ଜ୍ଞାନ ଜ୍ଞାନୀନ ତତ୍ତ୍ୱଦର୍ଶିନ। ଆମେ ଏ ଜ୍ଞାନ ପ୍ରାପ୍ତ ହେବା ପାଇଁ ଜଣେ ଉପଯୁକ୍ତ ଗୁରୁଙ୍କ ପାଖକୁ ଯିବାକୁ ପଡ଼ିବ, ତଦ୍ବିଧି ତାଙ୍କୁ ପ୍ରଣିପାତ କରିବାକୁ ପଡ଼ିବ, ତାଙ୍କୁ ପ୍ରଶ୍ନ ପଚାରିବାକୁ ପଡ଼ିବ, ତାଙ୍କର ସେବା କରିବାକୁ ପଡ଼ିବ, ତାହେଲେ ଆମେ ଏ ଜ୍ଞାନକୁ ପ୍ରାପ୍ତ ହେବା। ଆମେ ଏଇଭଳି ଭାବରେ ଚିନ୍ତା କରିବା ଏଇଟା ହେଇଛି ମାନେ ଏଇଟା ଏଇଭଳି ଭାବରେ କଥା ନା, ଭଗବାନ ରାମଚନ୍ଦ୍ର ଶିବଜୀଙ୍କର ଉପାସନା କରୁଛନ୍ତି ମାନେ ନୁହଁ ଯେ ଶିବଜୀ ରାମଜୀଙ୍କର ଉପରେ, ରାମେଶ୍ୱରମ ଯେଉଁ ରହିଛନ୍ତି ରାମେଶ୍ୱରମ ଯାଇଛ କି, ରାମେଶ୍ୱରମରେ ଶିବଜୀ ରହିଛନ୍ତି, ଶିବଜୀ ପୂଜା ପାଉଛନ୍ତି ରାମେଶ୍ୱରମ, କିନ୍ତୁ ସୀତାରାମ ଲକ୍ଷ୍ମଣ ଅନୁ ରହିଛନ୍ତି, ଛୋଟିଆ ଆକାର ରହିଛନ୍ତି, ଛୋଟିଆ ମୂର୍ତ୍ତି ରହିଛନ୍ତି। ସୀତାରାମ ଲକ୍ଷ୍ମଣ ହନୁମାନ ଭଗବାନ ଶିବଜୀଙ୍କ ପୂଜା କରୁଛନ୍ତି। ଏଭଳି ଭାବରେ ବିଭିନ୍ନ ପୁରାଣ ମାନଙ୍କ ସବୁ ଯେଉଁ ରହିଛି, 18 ପୁରାଣ ଯେଉଁ ରହିଛି, ସବୁ ଗୁଣ ଅନୁସାରେ ସବୁ ପୁରାଣ ସବୁ ରହିଛି। ସତ୍ୟଗୁଣର 6 ପୁରାଣ ରହିଛି, ରଜଗୁଣର 6 ପୁରାଣ ରହିଛି, ତମଗୁଣର 6 ପୁରାଣ ରହିଛି। ତେଣୁ ଯିଏ ଯେଉଁ ଗୁଣର ବଶବର୍ତ୍ତୀ ରହିଛନ୍ତି ସେହି ଗୁଣରେ ପୁରାଣ ସବୁ ରହିଛନ୍ତି। ତମଗୁଣର ପୁରାଣ ଏ ଶିବଜୀ ହେଉଛନ୍ତି, ଶିବ ପୁରାଣ ହେଉଛି ତମଗୁଣର। ରଜଗୁଣର ପୁରାଣ ହେଉଛନ୍ତି ବ୍ରହ୍ମ ବୈବର୍ତ୍ତ ପୁରାଣ ଇତ୍ୟାଦି, ଏସବୁ ରଜଗୁଣର ପୁରାଣ। ସତ୍ୟଗୁଣ ପୁରାଣ ହେଉଛନ୍ତି ପଦ୍ମପୁରାଣ ଇତ୍ୟାଦି। ତେଣୁ ଯାହାର ଯେଉଁ ଗୁଣ ରହିଛନ୍ତି ସେହି ଗୁଣ ଅନୁସାରେ ସେ ଦେବାଦେବୀମାନଙ୍କର ତାଙ୍କର ମହାତ୍ମା ଅଧିକା କରାଯାଇଛି। ତାହେଲେ ସେମାନେ ସେହି ଭଗବତ ଗୀତାରେ ଭଗବାନ କହିଲେ, ଯୋଉ ଜାଣି ଜାଣି ତୁମ ଭକ୍ତନ ଶ୍ରଦ୍ଧା ଅଚ୍ୟୁତ ମିଛନ୍ତି ତସ୍ୟ ତସ୍ୟା ଚଳା ଶ୍ରଦ୍ଧା ତାମେବ ବିଦ୍ୟାମ। ଯୋଉ ଆମର ଯୋଉ ଶ୍ରଦ୍ଧା ସବୁ ରହିଛି, ଯୋଉ ଜାଣି ଜାଣି ତୁମ ଭକ୍ତନ, ଯିଏ ଯାହାର ଭକ୍ତ ହେଉଛନ୍ତି ଭଗବାନ ତାଙ୍କୁ ସେଇଠି ଶ୍ରଦ୍ଧା ଦେଉଛନ୍ତି। ତସ୍ୟ ତସ୍ୟ ଚଳା ଶ୍ରଦ୍ଧା ତାମେବ ବିଦ୍ୟାମ। ଶ୍ରଦ୍ଧା ଶ୍ରଦ୍ଧା ଯୁକ୍ତା ତସ୍ୟ ଆରାଧନ ହେଉଛି, କିଏ ଭୂତ ପ୍ରେତଙ୍କ ପୂଜା କରୁଛି ତେଣୁ ଭଗବାନ ତାଙ୍କୁ ସେ ଶ୍ରଦ୍ଧା ଦେଉଛନ୍ତି, କିଏ ଦେବାଦେବୀମାନଙ୍କୁ ପୂଜା କରୁଛନ୍ତି ଭଗବାନ ତାଙ୍କୁ ସେ ଶ୍ରଦ୍ଧା ଦେଉଛନ୍ତି। ତେଣୁ ଭଗବତ ଗୀତାରେ ଭଗବାନ କହିଲେ, ଯୋଉ ଜାଣି ଜାଣି ତରୁଣ ଭକ୍ତ ଶ୍ରଦ୍ଧା ଅର୍ଥ କରିଛନ୍ତି ତସ୍ୟ ତସ୍ୟ ପ୍ରାଶ୍ରଦ୍ଧା ତାମେ ବିଦ୍ୟା। ଶ୍ରଦ୍ଧା ଶ୍ରଦ୍ଧା ଯୁକ୍ତା ତସ୍ୟ ଆରାଧନ ହେଉଛି, ସେ ଶ୍ରଦ୍ଧା ଭଗବାନ ପ୍ରଦାନ କରୁଛନ୍ତି ଏବଂ ସେହି ଶ୍ରଦ୍ଧା ପ୍ରତ୍ୟେକ ସେମାନେ ସେହି ସେହି ଦେବତାମାନଙ୍କୁ ପୂଜା କରୁଛନ୍ତି। ଯଦିଓ ଦେବାଦେବୀ ବା ଭୂତ ପ୍ରେତ ବା ଦକ୍ଷିଣାକୁ ସେମାନେ ପୂଜା କରି ସେମାନେ କିଛି ବରପ୍ରାପ୍ତ ହେଉଛନ୍ତି, ସେମାନେ କିଛି ଫଳ ଲାଭ କରୁଛନ୍ତି, କିନ୍ତୁ ପ୍ରକୃତରେ ସେଟା ଭଗବାନ ହିଁ ଦେଉଛନ୍ତି। ଲଭତେ ଜଗତ କାମାନ ନୈବ ଭିତାନ ହିତାନ, ପ୍ରକୃତରେ ଭଗବାନ ହିଁ ସେସବୁ ଦେଉଛନ୍ତି। ଦେବାଦେବୀମାନଙ୍କର ଆମର ଗୋଟେ କଥା ରହିଛି ଉପନିଷଦରେ ଯେ ଥରେ ସବୁବେଳେ ଦେବତାମାନେ ଏବଂ ଅସୁରମାନଙ୍କ ସହିତ ସବୁବେଳେ ଯୁଦ୍ଧ ହେଉଛି, ଲଢ଼େଇ ହେଉଛି, ତେଣୁ ଭଗବାନ ସବୁବେଳେ ଆସି ଦେବତାମାନଙ୍କୁ ରକ୍ଷା କରନ୍ତି। ତେଣୁ ଯାହା ହେଉ, ଗୋଟେ ଥର ଦେବତାମାନେ ବହୁତ ବଳିଆନ ହୋଇଗଲେ, ବହୁତ ଅସୁରମାନଙ୍କୁ ବଳି ଜିତିଗଲେ, କିନ୍ତୁ ତାଙ୍କର ଗର୍ବ ଆସିଗଲା, ଆମେ ବହୁତ ବଳିଆନ ବୋଲି ଚିନ୍ତା କଲେ ସେମାନେ, ତେଣୁ ତାଙ୍କର ଗର୍ବ ଆସିଗଲା। ତେଣୁ ଭଗବାନ ଗୋଟେ ଯକ୍ଷ ରୂପରେ ଯାଇ ପହଞ୍ଚିଲେ, ଯକ୍ଷ ରୂପରେ ଯାଇ ପହଞ୍ଚିଲେ, ତେଣୁ ଇନ୍ଦ୍ର ତାଙ୍କର ବହୁତ ଗର୍ବ ହେଇଯାଇଛି, ତେଣୁ ସେ ଦେଖୁଛନ୍ତି ଇଏ ଗୋଟେ କିଏ ଗୋଟେ ଆସିଛି, ଗୋଟେ କିଏ ରୂପ ଗୋଟେ ଇଏ ଇଏ କ'ଣ ଆମର ଅଧିକ ବଳବାନ, ଏଭଳି ଭାବରେ ଭାବି ଆମେ ସବୁ ଅସୁରମାନ ପରାସ୍ତ କରିଦେଇଛୁ, ଇଏ ଗୋଟେ କିଏ ଆସିଲା, ଏଭଳି ଭାବରେ ଇନ୍ଦ୍ର ବହୁ ଦେଖାତରେ ଅଗ୍ନିଦେବକୁ ପଠାଇଲେ, ଦେଖନ୍ତୁ ସେ କିଏ ଗୋଟେ ଆସିଲା। ତେଣୁ ଅଗ୍ନିଦେବ ଗଲେ, ଅଗ୍ନିଦେବଙ୍କର ମଧ୍ୟ ବହୁତ ଗର୍ବ ରହିଛି, ସବୁ ଜାଳିପୋଡ଼ି ପାଉଁଶ କରିଦେବେ, ତେଣୁ ଗଲେ ଯେଉଁ ଯକ୍ଷକୁ ପଚାରିଲେ, କହିଲେ ଆପଣ କିଏ, ସେ କହିଲେ ଆପଣ କିଏ, ନା ମୁଁ ହେଉଛି ଅଗ୍ନିଦେବ, ନା କ'ଣ ଶକ୍ତି ଅଛି ଆପଣଙ୍କର, ନା ମୁଁ ସବୁ ଜାଳିପୋଡ଼ି ଧ୍ୱଂସ କରିଦେବି, ହଁ ଶକ୍ତି ନା ହଁ ଠିକ୍ ଅଛି। ଯକ୍ଷ ଆସି ଭଗବାନ ଯକ୍ଷ ରୂପରେ ଯାଇଛନ୍ତି, ସେ ଗୋଟେ ଘାସଟେ ତୃଣଟେ ଆଣିକି ରଖିଦେଲେ, କହିଲେ ଏଇଟା ଟିକେ ଜାଳିଦେବ ତ ଦେଖିବା। ଅଗ୍ନିଦେବ ଯେତେ ତାଙ୍କର ଶକ୍ତି ରହିଛି, ଯେତେ ଶକ୍ତି ରହିଛି, ସେତେ ଶକ୍ତି ପ୍ରୟୋଗ କଲେ ମଧ୍ୟ ସେ ତୃଣଟାକୁ ମଧ୍ୟ ଜାଳିପାରିଲେ ନାହିଁ, ପରାସ୍ତ ହୋଇଗଲେ, ଜାଣିପାରିଲେ ନାହିଁ, ଏତେ ଶକ୍ତି ରହିଛି ତାଙ୍କର। ତେଣୁ ମନ ଦୁଃଖରେ ବହୁତ ଲଜ୍ଜିତ ହୋଇ ସେ ଫେରିଗଲେ, ଇନ୍ଦ୍ରଙ୍କୁ କହିଲେ ଯେ ପ୍ରକୃତରେ ଆମେ ତାକୁ ଜାଣିପାରୁନୁ, ମୋର ଶକ୍ତି କିଛି କାଟୁ କରୁନି ତାଙ୍କ ପାଖରେ, ତେଣୁ ସେ କହିଲେ ଠିକ୍ ଅଛି ବାୟୁଦେବ ପଠେଇଲେ, ମୋର ଦେବୀ ଯାଅ ଦେଖ କିଏ ସେ। ବାୟୁଦେବ ଆସିଲେ, ବାୟୁଦେବଙ୍କର ମଧ୍ୟ ବହୁତ ଶକ୍ତି ରହିଛି, ଆମର ଯେଉଁ ରହିଥିଲା 1969 ମସିହାରେ କେତେ ବିରାଟ ଯୋଉ ହେଇଥିଲା କି ସେଟା କ'ଣ ତାକୁ କୁହନ୍ତି, ମହାବାତ୍ୟା ଯୋଉ ହେଇଥିଲା ତା ନାଁ ଗୋଟେ କ'ଣ ରହିଛି, ମହାବାତ୍ୟାର ଗୋଟେ କ'ଣ ନାଁ ରହିଛି, ତାପରେ ଗୋଟେ ହୁଡ଼ୁ ହୁଡ଼ୁ ହେଇଥିଲା, ତେଣୁ ସେ ମଧ୍ୟ ସେଇଭଳି ଭାବରେ ଯକ୍ଷ ପଚାରିଲେ ଆପଣ କିଏ, ଯକ୍ଷ ପଚାରିଲେ ଆପଣ କିଏ, ନା ମୁଁ ବାୟୁଦେବତା, ନା କ'ଣ ଶକ୍ତି ଅଛି, ନା ସବୁକିଛି ଉଡ଼େଇକି ଧ୍ୱଂସ କରିଦେବି, ନା ଯୋଉ ଉଡ଼େଇଦେବ ନା ହଁ ନା କାଲି ତୃଣଟା ଗୁଡ଼ା, ଯେତେ ସେ ତାଙ୍କର ହୁଡ଼ୁ ହୁଡ଼ୁ କଲେ, ଯେତେ ଯାହା ମନ୍ତ୍ର ପାଠ କଲେ, କିଛି ବାୟୁଦେବତା ସେ ତୃଣକୁ ମଧ୍ୟ ହଲେଇ ପାରିଲେ ନାହିଁ, ତେଣୁ ସେ ଫେରିଗଲେ, ତେଣୁ ଦେବତାମାନଙ୍କର ଚେତା ଘୋଷିଲା, ତେଣୁ ତାଙ୍କର ଶରଣ ଯିବାରୁ ଭଗବାନ ନିଜ ପରିଚୟ ତାଙ୍କୁ ଦେଲେ। ପ୍ରକୃତରେ ଯିଏ ଯେଉଁ ଶକ୍ତି ପ୍ରାପ୍ତ ହେଉଛନ୍ତି, ସେ ଶକ୍ତି ଭଗବାନ ପ୍ରଦାନ କରୁଛନ୍ତି। ଭଗବତ ଗୀତାରେ ଭଗବାନ କହିଲେ 13 ଅଧ୍ୟାୟରେ, ये जो शरीर हमें प्राप्त होते हैं, शरीर होती भगवान पर प्रकृत है। इदम शरीर कौंतैया क्षेत्र अभिधीये एक व्यतीत प्राव क्षेत्र अर्जुन छठ प्रश्न पचार तेरह अध्याय ये हूँ क्षेत्र क्षेत्र के विभाग योग लोक मैंने क्षेत्र क्षेत्र के भीतर तफात भी जानपारती ना आम क्षेत्र रही चाष हो इत्यादि खेतीवाड़ी सब रही भाव में शरीर गोटे क्षेत्र एक शरीर को किए जो भाव चाष कर फसल पाइब भगवान वंश जन्म देखते ये जो भाव में यह शरीर को व्यवहार कर फल प्राप्त हम भगवान से शरीर देखते मनुष्य शरीर समस्त देखते समस्त चाहिए सब श्रेष्ठ फसल मिल पार शरीर में एक क्षेत्र में सब श्रेष्ठ फसल हूँ कौन ना अपवर्ग रूप फसल ए भौतिक जगत को बाहर शरीर टी भगवान देखते भागवत में एक स्कंद कोड़ी अध्याय भगवान से कथा कहे बुद्ध मुझे कहे जे बहुत मन को तेरे कथा कहते बुद्ध कहते हृदय मध्यम सुलभम सुदुर्लभम प्रभम सुकल्पम गुरुकर्ण धारम मयानुकूल नवसुतरितम कुमान भवति न तरेत्सात्मा मनुष्य जन्म प्राप्त ही जड़े बहुत जन्म पार हो जन मनुष्य जन्म प्राप्त हो किंतु ये मनुष्य जन्मटा गोटे सुंदर नौका भाई प्रभम सुकल्पम प्रभम कह बहुत सुंदर नौका भवसागर पार होगा गोटे सुंदर नौका शरीर मानव शरीर किंतु जो मैंने दुर्भाग्य से मनुष्य जन्म प्राप्त ही एवं भगवान जो बाणी सब रही शास्त्र निर्देश सब रही ये गोटे अनुकूल वायु बोली तेणु ये मनुष्य शरीर रूपक नौका एवं भगवत बाणी रूपक अनुकूल वायुर आश्रय न नहीं जे ये भवसागर पार न हो पारा मनुष्य जन्म प्राप्त ही स आत्महा भगवान कहले स आत्महा कहले से निजे निजर हत्या करें यटा को आम जो आचार्य टीकार कहते जड़े बहुत गरीब व्यक्ति अच्छी गरीब व्यक्ति से खाया पाऊन दिन को दीवड़ा खाया पाऊना दीवड़ा खाया पाऊना ये गरीब व्यक्ति जन दे गोटे स्पर्शमणि पत्थर दे स्पर्शमणि पत्थर कौन ना छुंदर छुना स्पर्शमणि पत्थर किंतु से व्यक्ति जनक कौन कला ना से स्पर्शमणि पत्थर को फिंगदेला नदी फिंगदेला कौन तार जो दरिद्र से दरिद्र ही रही तेनाली से स्पर्शमणि पत्थर तार के मन दुख हो से दया करके से गरीब व्यक्ति को से पत्थर टी दे कि से व्यक्ति से पत्थर फिंगदेला से भाव आम अनेक जन पार हो पशु पक्षी कीटपत इत्यादि 80 लाख जन पार होम तो मनुष्य जन दे भगवान तेणु यही जन्मे आम कर्तव्य हूँ जे यही जन्मे आम भगवान को प्राप्त हवा यहां हूँ मनुष्य जीवन उद्देश्य हूँ से भगवदगीता भगवान कहले अष्टम अध्याय मानु प्रत्या पुनर्जन्म दुखाड़ मशा सुखम ना पुनर्जी महात्मा संसिधि परमांगता मनुष्य जन्म श्रेष्ठ सिद्धि कौटा ना भगवान प्राप्त हवा मानु प्रत्या भगवान प्राप्त हेल्ले कौन हम ना मानु प्रत्या पुनर्जन्म आउ भौतिक जगत को आसा पड़े ना ये भौतिक जगत किभली ना दुखाड़ मशा सुखम एटी सब दुख रही दुख कौन ना अनेक प्रकार दुख रही विशेष भाव चारोटी मुख्य दुख रही कौन कौन जन्म मृत्यु जरा व्याधि जन जन्म हो बहुत जंत्रणा पाऊँ दस मास मातृगर्भ जो रोच बहुत कष्ट से रोच भगवान न चाहिए जन मृत्युवरण कर गर्भ भितर मृत्युवरण करगवान जीवन जो सुरक्षा दौरान से गर्भ भितर किंतु बहुत कष्टदायक स्थित आम भूली जाऊ से आम भागवत तृतीय स्कंध में कपिलदेव एक वर्णना करते मातृगर्भ जीवर स्तुति भगवान से स्तुति करे मातृगर्भ कथा समेत भूली जाते आम से सब स्मरण आसे ना किंतु मातृगर्भ बहुत कष्ट प्राप्त हुए सब वर्णना कर सात मास चेतना आसे मातृगर्भ में सात मास चेतना आसे चेतना पाए
ସେତେବେଳେ ସେ ଏତେ କଷ୍ଟ ପାଏ ସେତେବେଳେ ସେ ଭଗବାନଙ୍କୁ ପ୍ରାର୍ଥନା କରେ, ପ୍ରଭୁ ମୋତେ ତୁ ଉଦ୍ଧାର କରନ୍ତୁ। ଜୀବର ପ୍ରାର୍ଥନା ଭାଗବତମ ତୃତୀୟ ସ୍କନ୍ଧ 29 ଅଧ୍ୟାୟରେ କପିଳଦେବ ସେତା କହିଛନ୍ତି, ମା ଦେବତୀଙ୍କୁ କହିଛନ୍ତି, ଜୀବ ପ୍ରାର୍ଥନା କରେ ପ୍ରଭୁ ମୁଁ ବହୁତ କଷ୍ଟ ପାଉଛି। ତାର ସବୁ ମନେ ପଡ଼େ କାହିଁକି ସେ ମାତୃଗର୍ଭକୁ ଆସିଲା, ପୂର୍ବ ଜନ୍ମରେ ଭଗବାନଙ୍କର ଶରଣ ଯାଇନଥିଲା, ସେଥିପାଇଁ ପୁଣି ସେ ମାତୃଗର୍ଭକୁ ଆସିଲା। ତେଣୁ ସେ ଭଗବାନ ପ୍ରାର୍ଥନା କରେ, ପ୍ରଭୁ ମୋତେ ଏଥିରୁ ଉଦ୍ଧାର କଲେ ମୁଁ ଆପଣଙ୍କର ଭଜନ କରିବି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ଭଗବାନଙ୍କୁ ପ୍ରାର୍ଥନା କରେ, ପ୍ରଭୁ ଏଥିରୁ ମୋତେ ଯଦି ଉଦ୍ଧାର କରନ୍ତି ତାହେଲେ ମୁଁ ନିଶ୍ଚିତ ଭାବେ ଆପଣଙ୍କର ପୂଜା କରିବି, ଆପଣଙ୍କ ଶରଣ ଯିବି, ଆପଣଙ୍କର ସ୍ତୁତି କରିବି। କିନ୍ତୁ ପୁଣି ଯେତେବେଳେ ମାତୃଗର୍ଭରୁ ନିଷ୍କ୍ରାନ୍ତ ହୁଏ, ଯେଉଁ ବାୟୁ ରହିଛି ସେ ବାୟୁରେ ସେ ବାହାରି ଆସେ, ଗୋଟେ ପ୍ରକାର ବାୟୁ ରହିଛି ଗର୍ଭ ସମୟରେ ଗୋଟେ ବାୟୁ ଆସେ, ସେ ବାୟୁ ଦ୍ୱାରା ସେ ବାହାରକୁ ଆସେ। ତେଣୁ ଯେତେବେଳେ ଆସେ ପୁଣି ସେ ଭୌତିକ ଜଗତର ତ୍ରିଗୁଣ ଭିତରେ ପଡ଼ିଯାଇ ସବୁ ଭୁଲିଯାଏ, ପୁଣି ଭଗବାନ ଭୁଲିଯାଏ। ତେଣୁ ଏଇଭଳି ଭାବରେ ମନୁଷ୍ୟ ଏଇ ଯୋଉ ରହିଛି ତିନି ଗୁଣ ଭିତରେ, ଯାହାର ଯୋଉ ପୂର୍ବଜନ୍ମ ଅନୁସାରେ ସେ ଯୋଉ ଗୁଣ ଥିଲା ସେଇ ଗୁଣ ଅନୁସାରେ ସେ କାର୍ଯ୍ୟ କରେ। ସତ୍ୟ ରଜ ତମ ଏ ତିନି ଗୁଣ ବିଷୟରେ ବୁଝିବା ପାଇଁ ଭଗବାନ ଭଗବତ ଗୀତା 14 ଅଧ୍ୟାୟରେ ଗୁଣତ୍ରୟ ବିଷୟରେ କହିଲେ, ତିନି ଗୁଣ ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କଲେ। ତେଣୁ ଯେଉଁମାନେ ତମ ଗୁଣରେ ରହିଛନ୍ତି ସେମାନେ ଏ ପରଚ କଥା କହିବେ, ତମ ଗୁଣରେ ଯେଉଁମାନେ ରହିଛନ୍ତି ସେମାନେ ଭୂତ ପ୍ରୀତିମାନଙ୍କୁ ପୂଜା କରୁଛନ୍ତି, ଭୂତ ପ୍ରୀତି ପୂଜା ରହିଛି ଗାଁ ଗାଁରେ ଭୂତ ପ୍ରୀତି ପୂଜା କରୁଛନ୍ତି, ଭୂତକୁ ପୂଜା କରିକି ଭୂତକୁ ପ୍ରସନ୍ନ କରାଇକିରି ସବୁ କାର୍ଯ୍ୟ କରାଇବେ ଭୂତ ପ୍ରୀତି ଦ୍ୱାରା, ବିଶେଷ ଭାବରେ ଅନ୍ୟମାନଙ୍କର ଅମଙ୍ଗଳ କରନ୍ତି ସେମାନେ। ଏ କଥା କହିବେ ଭଗବତ ଆସିବେ କଥା କହିବେ ଭଗବାନ ଶାସ୍ତ୍ର ଭିତନ ଘୋରନ୍ତ ତପୋଧନା ଦମ୍ଭକାର ସଂଯୁକ୍ତ କାମ ରାଗ ବଳାନିତା କର୍ଷ ଶ୍ରେଷ୍ଠ ମାମ ତେଭା ଶ୍ରେଷ୍ଠ ଭୂତ ଗାଁ ଅଚ୍ୟୁତ ଅସୁରା ନିଶା, ଏସବୁ ଅସୁର ଗୁଣ ସବୁ ଅନ୍ୟମାନଙ୍କୁ ଦୁଃଖ ଦେବା ଅନ୍ୟମାନଙ୍କୁ କଷ୍ଟ ଦେବା ଏସବୁ ଏଇ ତମ ଗୁଣ ଦ୍ୱାରା ସେମାନେ ଏହିକରି ଏହିସବୁ କାର୍ଯ୍ୟ କରନ୍ତି, ଏସବୁ ଆଶ୍ରିତ ଗୁଣ। ଏ ତମ ଗୁଣରେ ଯେମାନେ ଭୂତପ୍ରେତ ପୂଜା କରନ୍ତି ମଧ୍ୟ ଭୂତପ୍ରେତ ପୂଜା କରିକି ମଧ୍ୟ ସେମାନେ ଯଦି କିଛି ତାଙ୍କଠାରୁ ବର ଲାଭ କଲେ ସେଇଟା ମଧ୍ୟ ମାନେ ଶାସ୍ତ୍ର ଅନୁସାରେ ହେଉଛି, କିନ୍ତୁ ଯେଉଁମାନେ ଅନ୍ୟର ଅପକାର କରିବା ପାଇଁ କରନ୍ତି ସେଟା ଶାସ୍ତ୍ର ଅନୁସାରେ ହୁଏ ନାହିଁ, ସେଟା ଆଶ୍ରିତ ଶ୍ରଦ୍ଧା ବୋଲି କୁହାଯିବ ଭଗବାନ କହିବା କଥା। ଅର୍ଜୁନ ଯେଉଁ ପ୍ରଶ୍ନ ପଚାରିଲେ ତାଙ୍କର କ'ଣ ନିଷ୍ଠା, ଯେଉଁମାନେ ଶାସ୍ତ୍ରବିଧି ଗ୍ରହଣ ନ କରି ପୂଜା କରୁଛନ୍ତି ତାଙ୍କର କ'ଣ ଅବସ୍ଥା, ସେ କଥା ପରେ କହିବେ, ସେଟା ଆଗ ଯେଉଁମାନେ ଶାସ୍ତ୍ରବିଧି ଅନୁସରଣ କରି କରୁଛନ୍ତି ସେ କଥା କହିଲେ ଭଗବାନ କହିବେ। ଯେଉଁମାନଙ୍କର ଶାସ୍ତ୍ର ଗୁଣ ତମ ଗୁଣରେ 6 ପୁରାଣ ରହିଛି ସେସବୁ ତମ ଗୁଣରେ ଯେ ଭଗବାନ ଯେଉଁ ଗୁଣ ରୂପରେ ଅବତାର ନେଉଛନ୍ତି, ଅନେକ ଅବତାର ରହିଛନ୍ତି ଭାଗବତରେ ସବୁ ବର୍ଣ୍ଣନା କରାଯାଇଛି, ଗୁଣ ଅବତାର ମଧ୍ୟ ରହିଛି। ଭଗବାନ ତମ ଗୁଣରେ ଆସୁଛନ୍ତି, କି ଅବତାର ହେଇକି ଆସୁଛନ୍ତି, ଶିବଜୀ, ଶିବଜୀ ତମ ଗୁଣର ଅବତାର ହେଇକି ଆସୁଛନ୍ତି। ସେହିଭଳି ଭାବରେ ରଜଗୁଣର ଅବତାର ହେଉଛନ୍ତି ବ୍ରହ୍ମା, ସତ୍ୟଗୁଣର ଅବତାର ହେଉଛନ୍ତି ବିଷ୍ଣୁ, ବ୍ରହ୍ମା ବିଷ୍ଣୁ ମହେଶ୍ୱର ଶିବଜୀ ଏ ଗୁଣର ଅବତାର ସବୁ ରହିଛନ୍ତି। ତେଣୁ ଏ ଯେଉଁ ଗୁଣର ଅବତାର ହେଉଛନ୍ତି ଶିବଜୀ ଯଦିଓ ଗୁଣର ଅବତାର, ଶିବଜୀ ଯଦିଓ ବିଷ୍ଣୁ, ଶିବଜୀ ଗୋଟେ ସ୍ୱତନ୍ତ୍ର ତତ୍ତ୍ୱ। ଆମର ଯେଉଁ ଓଡ଼ିଶାରେ ବିଶେଷ ଭାବରେ ପୂଜା କରୁଛନ୍ତି କ'ଣ ତ୍ରିନାଥ ପୂଜା ହେଉଛି, ତ୍ରିନାଥ ମେଳା ହେଉଛି ଗଞ୍ଜେଇ ଟାଣୁଛନ୍ତି, ତ୍ରିନାଥ ମେଳାଟା ପ୍ରକୃତରେ ଏଇଟା ହେଉଛି କ'ଣ, ଏଇଟା ହେଉଛି ପ୍ରକୃତରେ ଶାସ୍ତ୍ରୀୟ ଜିନିଷ ନୁହଁ, ଏଇଟା ପାଖଣ୍ଡି ପୂଜା, ପାଖଣ୍ଡମାନଙ୍କ ପୂଜା ତ୍ରିନାଥ ମେଳା। କିଭଳି ଭାବରେ ନା ବର୍ଣ୍ଣନା କରାଯାଇଛି ପୁରାଣରେ, ଯେ ଯସ୍ତୁ ନାରାୟଣ ଦେବଂ ବ୍ରହ୍ମ ରୁଦ୍ରାଦି ଦୈବତୈ ସମତ୍ୟନେବ ବିଖ୍ୟାତ ସ ପାଷଣ୍ଡି ଭବେ ଧ୍ରୁବଂ। ଯେଉଁମାନେ ଭଗବାନଙ୍କୁ ନାରାୟଣ ସହିତ ଶିବ ବ୍ରହ୍ମା ଆଦି ଦେବତାମାନଙ୍କୁ ସମାନ ବୋଲି ଭାବନ୍ତି ସେ ନିଶ୍ଚିତ ଭାବରେ ପାଷଣ୍ଡି, ଏକ ଆସନରେ ପୂଜା କରାଯିବ ନାହିଁ। ବିଷ୍ଣୁ ହେଉଛନ୍ତି ସତ୍ୟଗୁଣର, ଏବଂ ଯଦିଓ ସେ ସତ୍ୟଗୁଣର କିନ୍ତୁ ସତ୍ୟଗୁଣ ପ୍ରଭାବ ତାଙ୍କ ପାଇଁ ନଥାଏ, କିନ୍ତୁ ରଜଗୁଣ ଏବଂ ତମଗୁଣ ପ୍ରଭାବ ବ୍ରହ୍ମା ଶିବଜୀଙ୍କ ପାଖରେ ଥାଏ। ଭାଗବତ ବର୍ଣ୍ଣନା କରାଯିବ ବହୁତ ପୁରୁଣା କାଳରେ ମୁନିଋଷିମାନେ ଦେବତାମାନେ ସବୁ ବସି ମୁନିଋଷିମାନେ ବିଶେଷ ଭାବରେ ସେ ଗୋଟେ ସଭା ଡାକିଥିଲେ, ଗୋଟେ ମିଟିଂ କରିଥିଲେ। ସେ ମିଟିଂରେ କଥା ପଡ଼ିଲା ଯେ ପ୍ରକୃତରେ ଭଗବାନ କିଏ, ପ୍ରକୃତରେ ଭଗବାନ କିଏ। ତେଣୁ ତାଙ୍କର ଜଣଙ୍କୁ କ'ଣ, ଜଣଙ୍କୁ କହିଲେ, ଜଣଙ୍କୁ ବଛାଗଲା, ସେ ପରୀକ୍ଷା କରିବେ କିଏ ପ୍ରକୃତରେ ଭଗବାନ। ଯାହାକୁ ବଛାଗଲା ସେ ହେଉଛନ୍ତି ଭୃଗୁ। ଭୃଗୁ ହେଉଛନ୍ତି ବ୍ରହ୍ମାଙ୍କର ପୁତ୍ର, ଭୃଗୁ ବ୍ରହ୍ମାଙ୍କ ପୁତ୍ର ଭୃଗୁ, ଭୃଗୁମୁନି। ତେଣୁ ଭୃଗୁ କ'ଣ କଲେ, ଠିକ ଅଛି, ସାଧାରଣତଃ ଦେବତାମାନଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ତିନି ଜଣ, ମୁଖ୍ୟ ତିନି ଜଣ ଦେବତା କିଏ କିଏ, ବ୍ରହ୍ମା, ବିଷ୍ଣୁ ଆଉ ଶିବ, ତିନି ଜଣ ଅଛନ୍ତି ମୁଖ୍ୟ। ତେଣୁ ଭୃଗୁ ଗଲେ, ଭୃଗୁ ହେଉଛନ୍ତି ବ୍ରହ୍ମାଙ୍କ ପୁତ୍ର, ଦଶମ ସ୍କନ୍ଧ 99 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ସେଟା। ତେଣୁ ସେ ଗଲେ, ମାତା ପିତାଙ୍କ ଗଲେ, ବ୍ରହ୍ମଲୋକ ଗଲେ। ତେଣୁ ବ୍ରହ୍ମା ଯେଉଁ ଦେଖୁଛନ୍ତି ତାଙ୍କ ପୁତ୍ର ଆସୁଛନ୍ତି, ତେଣୁ ସେ ବହୁତ ବହୁତ ଖୁସି ହେଇଗଲେ ତାଙ୍କ ପୁତ୍ର ଆସୁଛି। କିନ୍ତୁ ଭୃଗୁ କ'ଣ କଲେ, ପରୀକ୍ଷା କରିବେ ନା, ଭୃଗୁ କ'ଣ କଲେ ନା, ତାଙ୍କର ପିତାଙ୍କୁ ପ୍ରଣାମ କଲେ ନାହିଁ, ନମସ୍କାର କଲେ ନାହିଁ। ବ୍ରହ୍ମାଙ୍କର କ୍ରୋଧ ଆସିଗଲା, ବ୍ରହ୍ମାଙ୍କର ରାଗ ଆସିଗଲା। ବ୍ରହ୍ମା ହେଉଛନ୍ତି ରଜଗୁଣର, ରଜଗୁଣ କ୍ରୋଧ କାମ ହେଇ, ସେ କ୍ରୋଧ ହେଇ, ସେ ରଜଗୁଣ ସମୁଦ୍ର ଭଗବତ ଗୀତା ତୃତୀୟ ଭଗବାନ କହିଛନ୍ତି ବ୍ରହ୍ମା ହେଉଛନ୍ତି ରଜଗୁଣର, ତାଙ୍କ କ୍ରୋଧର ପ୍ରଭାବ ଆସିଗଲା। ପୁଅ ହେଇକି ମଧ୍ୟ ନମସ୍କାର କରୁନି, ଏବେ କ୍ରୋଧ ଆସିଗଲା। ତେଣୁ କ୍ରୋଧ ଆସିଗଲେ କେମିତି ଜାଣିବ ନା, ଚକ୍ଷୁ ଲାଲ ପଡ଼ିଯିବ, ଏଭଳି ଭାବରେ ତାର ଲକ୍ଷଣ ଅଛି, କିନ୍ତୁ ଭୃଗୁ ଜାଣିପାରିଲେ। କିନ୍ତୁ ବ୍ରହ୍ମା ମଧ୍ୟ ଯଦିଓ ତାଙ୍କର କ୍ରୋଧ ଆସିଲା, କିନ୍ତୁ ସେ ସମ୍ବରଣ କରିନେଲେ, କ୍ରୋଧକୁ କ'ଣ କଣ୍ଟ୍ରୋଲ କରିଦେଲେ, କିନ୍ତୁ ଭୃଗୁ ଜାଣିପାରିଲେ, କହିଲେ ୟାଙ୍କ ଉପରେ ରଜଗୁଣ ପ୍ରଭାବ ରହିଛି। ଇଏ କି ଭଗବାନ, ଯିଏ ଯାହାର ଗୁଣ ପ୍ରଭାବରୁ ମୁକ୍ତ ନୁହନ୍ତି ସେ କି ଭଗବାନ ହେବେ। ତେଣୁ ସେ ଫେରିଗଲେ, ଭୃଗୁ ଫେରିଗଲେ, ବ୍ରହ୍ମାଙ୍କୁ ଜାଣିପାରିଲେ ତାଙ୍କର କ୍ରୋଧ ଗୁଣ କ୍ରୋଧ ଆସିଲା, ରଜଗୁଣ ପ୍ରଭାବ ଆଙ୍କ ଉପରେ ରହିଛି, ତେଣୁ ଫେରିଗଲେ। ଗଲେ କେଉଁଠି ଗଲେ, ଶିବଜୀଙ୍କ ପାଖକୁ, କୈଳାସ ଶିବଜୀ ତାଙ୍କର ଭାଇ, ଶିବ ମଧ୍ୟ ବ୍ରହ୍ମାଙ୍କର ପୁତ୍ର। ତେଣୁ ଶିବଜୀ ତ ଦେଖିଲେ ଭାଇ ଆସୁଛି, ଭୃଗୁ ଆସୁଛନ୍ତି, ସେ କ'ଣ କଲେ, ସେ କଲେ ଧାଇଁଗଲେ ପାଛୁଡ଼ି ଆଣିବା ପାଇଁ। ଭୃଗୁ ହେଉଛନ୍ତି ସାନ ଭାଇ, ଶିବ ହେଉଛନ୍ତି ବଡ଼ ଭାଇ, ବ୍ରହ୍ମାଙ୍କର ପ୍ରଥମ ପୁତ୍ର ହେଉଛନ୍ତି ଚାରି କୁମାର, ସନକ, ସନାତନ, ସନନ୍ଦନ, ସନତ କୁମାର। ଏଇ ଚାରି କୁମାର ଯେତେବେଳେ ସୃଷ୍ଟି ହେଲେ ଭାଗବତ ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ବ୍ରହ୍ମା ଯେତେବେଳେ ତାଙ୍କୁ ସୃଷ୍ଟି କଲା ପରେ ତାଙ୍କୁ କହିଲେ ତମେ ସୃଷ୍ଟି କର, ପ୍ରଜା ସୃଷ୍ଟି କର, ସେ ପ୍ରଜା ସୃଷ୍ଟି କଲେ ନାହିଁ, ସେ ମାନେ କ'ଣ ଏଇ ସୃଷ୍ଟିରେ ଲିପ୍ତ ହେବା ପାଇଁ ଚାହିଁଲେ ନାହିଁ, କାରଣ ସେ ମାୟା ଦ୍ୱାରା ଆକୃଷ୍ଟ ହୋଇଯିବେ, ସେଥିପାଇଁ ସେ ଚାହିଁଲେ ନାହିଁ। ତେଣୁ ବ୍ରହ୍ମାଙ୍କର କ୍ରୋଧ ଜାତ ହେଲା, ବ୍ରହ୍ମାଙ୍କର ଯେତେବେଳେ କ୍ରୋଧ ଜାତ ହେଲା ସେତେବେଳେ ତାଙ୍କର ଚକ୍ଷୁରୁ ଶିବଜୀ ଜାତ ହେଲେ। ତେଣୁ ଏ ଶିବଜୀ ହେଉଛନ୍ତି, ତାପରେ ବ୍ରହ୍ମାଙ୍କର ଏସବୁ ପୁତ୍ର ଜାତ ହୋଇଛନ୍ତି, ଭୃଗୁ, ବଶିଷ୍ଠ, ଦକ୍ଷ, ନାରଦ ଇତ୍ୟାଦି, ଅତ୍ରି, ମରିଚି, ଅଙ୍ଗ୍ରେସ, ପୁଲସ୍ଥ, ପୁଲହ, କ୍ରତୁ, ଏମାନେ ସବୁ ବ୍ରହ୍ମାଙ୍କର ପରେ ସବୁ ଜନ୍ମ ହୋଇଛନ୍ତି, ବ୍ରହ୍ମାଙ୍କର ସନ୍ତାନ। ସେ କୌଣସି ସ୍ତ୍ରୀଙ୍କ ଦ୍ୱାରା ପୁତ୍ର ସନ୍ତାନ ଜାତ କରାଇନାହାନ୍ତି, ସେ ତାଙ୍କର କେଉଁଠୁ ଅଙ୍ଗରୁ, କେଉଁଠୁ ମନରୁ, କେଉଁଠୁ ଛାୟାରୁ, ଏସବୁ ସୃଷ୍ଟି କରାଇଛନ୍ତି ତାଙ୍କ ପୁତ୍ରମାନଙ୍କୁ। ଯାହା ହଉ, ଭୃଗୁ ହେଉଛନ୍ତି ସାନ ଭାଇ, ବଡ଼ ଭାଇ ହେଉଛନ୍ତି ଶିବଜୀ। କିନ୍ତୁ ଶିବଜୀ ଯେତେବେଳେ ଧାଇଁ ଯାଉଛନ୍ତି ଭୃଗୁଙ୍କୁ ପାଛୁଡ଼ି ଆଣିବା ପାଇଁ, ଭୃଗୁ ସେତେବେଳେ ତାଙ୍କୁ ପରୀକ୍ଷା କରୁଛନ୍ତି, ଆଉ ଟିକେ କଡ଼ା ପରୀକ୍ଷା କଲେ, ଆଉ ଟିକେ କହିଲେ, ସେଠି ଖାଲି ମାନସିକ ପରୀକ୍ଷା ହେଇଥିଲା, ଏଠି ବାଚିକ ପରୀକ୍ଷା ହେଇଗଲା। ବହୁତ କଡ଼ା କଥା କହିଦେଲେ, ଅପମାନ ସୂଚକ କଥା କହିଦେଲେ, ରେ ତମେ ଗୋଟେ କ'ଣ ଗୋଟେ ମେଛ ଭଳି ରହିଛ, ଶ୍ମଶାନରେ ସବୁବେଳେ ରହିଛ, ଶରୀରରେ ସବୁବେଳେ ପାଉଁଶ ଭଳି ହେଉଛ, ହାଡ଼ମାଳ ସବୁ ଲଗେଇଛ, ଆଉ ମୋତେ, ମୁଁ ଜଣେ ବ୍ରାହ୍ମଣ, ଉନ୍ନତ ବ୍ରାହ୍ମଣ, ମୋତେ ଛୁଇଁବାକୁ ତୁମେ ବେଳେ ଆସୁଛ, ଏଇଭଳି ଭଳି ଯେତେବେଳେ ଅପମାନ ସୂଚକ କଥା କହିଲେ, ଶିବଜୀ କ୍ରୋଧ ଜାତ ହେଇଗଲା। ଶିବଜୀ ଧରିଲେ ତ୍ରିଶୂଳ ମାରିବା ପାଇଁ ବୋଲିଲେ। ତେଣୁ ମାତା ଭବାନୀ ତାଙ୍କୁ ବହୁତ କଷ୍ଟରେ ତାଙ୍କୁ କ୍ରୋଧ ଶାନ୍ତ କରେଇଲେ, କିନ୍ତୁ ଭୃଗୁ ଜାଣିପାରିଲେ, କହିଲେ ଇଏ ଶିବଜୀ କି ଈଶ୍ୱର, କି ଭଗବାନ, ଇଏ ତ କ୍ରୋଧ ସମ୍ବରଣ କରିପାରୁନାହାନ୍ତି, ଇଏ କି ଈଶ୍ୱର ଭଗବାନ। ତେଣୁ ଗଲେ ବୈକୁଣ୍ଠକୁ ଗଲେ, ଏ ବହୁତ ଉର୍ଦ୍ଧ୍ୱରେ ବୈକୁଣ୍ଠ ରହିଛି, ଯୋଉଟା ଚିର ଜଗତ, ବୈକୁଣ୍ଠ ଜଗତରେ ଭଗବାନ ଶୟନ କରିଛନ୍ତି। ଶୟନ ଶ୍ରେୟ ଉତ୍ସଙ୍ଗେ ଏମିତି କୁହାଯାଇଛି, ଲକ୍ଷ୍ମୀଦେବୀଙ୍କ କୋଳରେ ଶୟନ କରିଥିଲେ ଭଗବାନ, ବିଷ୍ଣୁ ଶୟନ କରିଥିଲେ। ଏବଂ ଭୃଗୁ ଗଲେ ଯାଇକିରି ଗୋଟେ ବକ୍ଷ ଦେଶ ବକ୍ଷରେ ତାଙ୍କର ଛାତିରେ ପ୍ରହାର କଲେ, ପାଦ ପ୍ରହାର କଲେ। ଶୟାନ ସେ ଉତ୍ସଙ୍ଗେ ବକ୍ଷସ ତାଡ଼ୟ ମାନେ ଛାତିରେ ଗୋଇଠା ମାରିଦେଲେ। ଭୃଗୁ ସ୍ତ୍ରୀଙ୍କର କୋଳରେ ଶୋଇ ଶୟନ କରିଛନ୍ତି, ଏ ବ୍ରାହ୍ମଣ ଯାଇକରି ଭଗବାନଙ୍କର ବକ୍ଷ ଦେଶରେ ଗୋଇଠା ମାନିକି ଆସି ପଡ଼େ, ଗୋଇଠା ମାରିଦେଲେ। ତେଣୁ କଣ ହବ, ଭଗବାନ କଣ କରିବେ, ଏଇଟା ହଉଛି ଆହୁରି ଟିକେ ବଡ ପରୀକ୍ଷା କଲେ ପ୍ରଭୁ। ଏଇଟା ହଉଛି କାୟିକ ପରୀକ୍ଷା କଲେ, କାୟିକ ବାଚିକ ମାନସିକ ତିନି ପ୍ରକାର ପରୀକ୍ଷା କରିଥିଲେ। ଏ କାୟିକ ପରୀକ୍ଷା କରିଥିଲେ, ଗୋଇଠାଟେ ମାରିଲେ ଭଗବାନଙ୍କୁ। ଭଗବାନ କଣ କଲେ ନା, ତଥ ଶବ୍ଦ ଉଠାଏ, ଭଗବାନ କଣ କଲେ ନା ସାଙ୍ଗେ ସାଙ୍ଗେ ଉଠିଗଲେ। ସହ ଲକ୍ଷ୍ମା ସତ୍ୟ ଗତି, ଲକ୍ଷ୍ମୀଦେବୀ ମଧ୍ୟ ଉତ୍କଳିଲେ ଏବଂ ସେ ବ୍ରାହ୍ମଣକୁ ଭୃଗୁ ପାଖକୁ ଯାଇ କ୍ଷମା ପ୍ରାର୍ଥନା କରୁଛନ୍ତି, କହୁଛନ୍ତି ତାଙ୍କୁ ଆସନରେ ବସେଇ ତାଙ୍କ ଗୋଡ଼କୁ ଆଉଁସ ଦେଉଛନ୍ତି, କହୁଛନ୍ତି ମୋର ବକ୍ଷ ଦୋଷ ବହୁତ କଠିନ ଆଉ ତମର ପାଦ ବହୁତ କୋମଳ, ମୁଁ ଜାଣିପାରିଲି ନାହିଁ, ମୋର ଭୁଲ ହେଇଗଲା, ମୁଁ ଜାଣିଥିଲି ତାଙ୍କୁ ସ୍ୱାଗତ କରିଥାନ୍ତି, ଏଇଭଳି ଭାବରେ କହି ତାଙ୍କୁ ତା କ୍ଷମା ପ୍ରାର୍ଥନା କରୁଛନ୍ତି ପ୍ରଭୁଙ୍କୁ। ତେଣୁ ଭଗବାନ ତାଙ୍କର ବକ୍ଷ ଦେଶରେ ଶ୍ରୀବତ୍ସ ଚିହ୍ନ ବୋଲି କୁହାଯାଉଛି, ଶ୍ରୀବତ୍ସ ଚିହ୍ନ ଅଛି ମାନେ ସେଇ ବ୍ରାହ୍ମଣର ଯେଉଁ ପାଦ ଚିହ୍ନଟି ରହିଛି, ଭଗବାନଙ୍କର ପକ୍ଷ ଦେଶରେ ଲକ୍ଷ୍ମୀଦେବୀ ରହିଛନ୍ତି, ପୁଣି ଶିବଶ ଚିହ୍ନ ବି ରହିଛି। ଭଗବାନ ସେ ବ୍ରାହ୍ମଣର କୁ ଏତେ ଭଲ ପାଆନ୍ତି, ସେଥିପାଇଁ ଭଗବାନଙ୍କର ଗୋଟେ ନାମ ହେଉଛି କଣ ନା, ନମୋ ବ୍ରାହ୍ମଣ ଦେବାୟ ଗୋ ବ୍ରାହ୍ମଣ ହିତାୟଚ। ଭଗବାନ ଗାଭୀ ଏବଂ ବ୍ରାହ୍ମଣମାନେ ବହୁତ ଭଲ ପାଆନ୍ତି, ତେଣୁ ବ୍ରାହ୍ମଣ ଗୋଇଠା ମାରିଲେ ମାନେ ତାଙ୍କ ପକ୍ଷ ଦେଶରେ ସ୍ଥାନ ଦେଇଛନ୍ତି, ସେ ଚିହ୍ନ ରହିଛି, ସବୁବେଳ ପାଇଁ ରହିଛି ଭଗବାନଙ୍କର ଶିବଶ ଚିହ୍ନ ବୋଲି କୁହାଯାଉଛି ଭଗବାନ ବିଷ୍ଣୁଙ୍କର। ତେଣୁ ଏଇଥିରେ ଜଣାପଡ଼ିଲା କି ଭଗବାନ ଭୃଗୁ ପରୀକ୍ଷା କଲେ, ତେଣୁ ପରୀକ୍ଷା କରି ଆସି ସେ ଯୋଉ ସରସ୍ୱତୀ ନଦୀ ତଟରେ ଯେ ସଭାଟି ହେଇଥିଲା ସେଠି ଆସି କହିଲେ, ଇଏ ହେଉଛନ୍ତି ଭଗବାନ, ଭଗବାନ ବିଷ୍ଣୁ ହେଉଛନ୍ତି ସ୍ୱୟଂ ଭଗବାନ, ଏମାନେ ହେଉଛନ୍ତି ଗୁଣ ଅବତାର, ଭଗବାନ ବିଷ୍ଣୁ ହେଉଛନ୍ତି ସତ୍ୟଗୁଣର ଅବତାର, ଶିବଜୀ ହେଉଛନ୍ତି ତମଗୁଣର ଅବତାର, ବ୍ରହ୍ମା ହେଉଛନ୍ତି ରଜଗୁଣର ଅବତାର। କିନ୍ତୁ ଯଦିଓ ଶିବ ଏବଂ ବ୍ରହ୍ମା ରଜ ଏବଂ ତମଗୁଣରେ ଆସୁଛନ୍ତି, କିନ୍ତୁ ତାଙ୍କର ତମଗୁଣ ପ୍ରଭାବ ରଜଗୁଣର ପ୍ରଭାବ ତାଙ୍କ ଉପରେ ରହିଛି, କିନ୍ତୁ ବିଷ୍ଣୁ ଯଦିଓ ସତ୍ୟଗୁଣର ସତ୍ୟଗୁଣର ପ୍ରଭାବ ତାଙ୍କ ଉପରେ ନଥାଏ। ଯେମିତି ଆମର ସୁଷମା ଗୌରବ ସ୍ୱାମୀ ଗୋଟେ ଉଦାହରଣ ଦିଅନ୍ତି, ଯେମିତି ଆମର କାଚରେ ଫଟୋ ସବୁ ରହିଛି, ଫଟୋ ରହିଛି ଅଲଗା, କାଚ ରହିଛି ଅଲଗା, କାଚ ସହିତ ଫଟୋର କିଛି ସମ୍ପର୍କ ନାହିଁ। ସେହିଭଳି ଭାବରେ ଭଗବାନ ବିଷ୍ଣୁ ଯଦିଓ ସତ୍ୟଗୁଣକୁ ଆଧାର କରି ଆସିଛନ୍ତି, କିନ୍ତୁ ତଥାପି ସେ ସତ୍ୟଗୁଣ ଦ୍ୱାରା ପ୍ରଭାବିତ ହୁଅନ୍ତି ନାହିଁ। ଯେମିତି ଜଳରେ ପଦ୍ମ ରହିଲେ, ପଦ୍ମ ଫୁଲ ହଉ ବା ପଦ୍ମ ଆପଣ ଯାଉଛନ୍ତି ସବୁବେଳେ ପଦ୍ମ ଆଣୁଛନ୍ତି ନାଇଁ କି, ଭଗବାନ ସେବା କରୁଛନ୍ତି, ଭଗବାନଙ୍କର ସୁନ୍ଦର ରୂପ ସେଥିପାଇଁ ପଦ୍ମ ବୋଲି କୁହାଯାଏ ଭଗବାନଙ୍କ ବହୁ ଜାଗାରେ, ଦୁଇ ଜାଗାରେ ଏ ଶ୍ଳୋକଟି ରହିଛି, ନମୋ ପଙ୍କଜ ନାଭାୟ ନମୋ ପଙ୍କଜ ମାଳିନୀ ନମୋ ପଙ୍କଜ ନେତ୍ରାୟ ନମସ୍ତେ ପଙ୍କଜାନେ। ଭଗବାନ ଲକ୍ଷ୍ମୀ କୁନ୍ତୀଦେବୀ ଏ ସ୍ତୁତିଟି କରିଛନ୍ତି ପ୍ରଥମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ, ପୁଣି ଦଶମ ସ୍କନ୍ଧ ଅଣଷଠି ଅଧ୍ୟାୟରେ ମଧ୍ୟ ଏ ସ୍ତୁତିଟି ଭୂମି ଦେବୀ କରିଛନ୍ତି। ଭଗବାନ ଯେତେବେଳେ ଯାଇଥିଲେ ନରକାସୁରକୁ ବଧ କରିବା ପାଇଁ ସେତେବେଳେ ଏ ସ୍ତୁତିଟି ରହିଛି। ଭଗବାନଙ୍କର ସୌନ୍ଦର୍ଯ୍ୟ ଏଭଳି ରହିଛି, ସୌନ୍ଦର୍ଯ୍ୟ ସହିତ କାହାର ସୌନ୍ଦର୍ଯ୍ୟ ସମାନ ହୋଇପାରିବ ନାହିଁ, କିନ୍ତୁ ତଥାପି ଭୌତିକ ଜଗତରେ ପଦ୍ମଫୁଲଟା ସବୁଠୁ ବଡ଼ ସୁନ୍ଦର, ତେଣୁ ପଦ୍ମର ଉପମା ଦିଆଯାଏ ଭଗବାନଙ୍କୁ, ନମ ପଙ୍କଜ ନାଭାୟ ଭଗବାନ ନାଭି ଦେଶ ପଦ୍ମ ଭଳି ସୁନ୍ଦର ଦେଖାଯିବ, ନମ ପଙ୍କଜ ନାଭାୟ ନମ ପଙ୍କଜ ମାଳିନୀ ଭଗବାନ ପଦ୍ମ ପୁଷ୍ପର ମାଳ ଧାରଣ କରନ୍ତି ପରିଧାନ କରନ୍ତି, ନମ ପଙ୍କଜ ନେତ୍ରାୟ ଭଗବାନ ନେତ୍ର ଚକ୍ଷୁରେ ପଦ୍ମ ଲୋଚନ ବୋଲି କୁହାଯାଉଛି, ଚକ୍ଷୁ ମଧ୍ୟ ପଦ୍ମ ଭଳି ସୁନ୍ଦର ଦେଖିବା ପାଇଁ, ଏବଂ ନମୋ ପଙ୍କଜାଙ୍ଗ୍ରେ ଅଙ୍ଗ୍ରେ ଅଙ୍ଘ୍ରି ବା ପାଦ ମଧ୍ୟ ଭଗବାନଙ୍କର ପଦ୍ମ ଭଳି ସୁନ୍ଦର ଦେଖିବା ପାଇଁ। ତେଣୁ ପଦ୍ମପତ୍ର ହଉ ବା ପଦ୍ମ ପୁଷ୍ପ ହଉ ଏଥିରେ ଜଳ ସ୍ପର୍ଶ ନଥାଏ, ଭଗବତୀତା ମଧ୍ୟ ସେଟା କହୁଛନ୍ତି, ପଦ୍ମପତ୍ର ଇବା ମଶା, ପଦ୍ମପତ୍ର ଜଳରେ ଥିଲେ ମଧ୍ୟ ତାର ସହିତ ସମ୍ପର୍କ ନଥାଏ। ସେଭଳି ଭାବରେ ଭଗବାନ ଯଦିଓ ବିଷ୍ଣୁ ସତ୍ୟଗୁଣରେ ରହିଛନ୍ତି, କିନ୍ତୁ ସତ୍ୟଗୁଣର ତାଙ୍କ ଉପରେ ପ୍ରଭାବ ନଥାଏ। ତେଣୁ ଏଇଭଳି ଭାବରେ ଭାଗବତରେ ବର୍ଣ୍ଣନା କରାଯାଇଛି ଯେ ଯେଉଁମାନେ ଭଗବାନ ବିଷ୍ଣୁଙ୍କର ଉପାସକ ସେମାନେ ନିର୍ଗୁଣ ପ୍ରାପ୍ତ ହୁଏ, ଗୁଣରୁ ଉର୍ଦ୍ଧ୍ୱକୁ ଯାଇପାରିବେ, ରଜଗୁଣ ତମଗୁଣର ଯେଉଁମାନେ ଉପାସନା କରିବେ, ଶିବଜୀ ଏବଂ ବ୍ରହ୍ମାଙ୍କର ଉପାସନା କରିବେ, ସେମାନେ ସେ ଗୁଣ ଭିତରେ ରହିବେ, ଗୁଣରୁ ଉର୍ଦ୍ଧକୁ ଯାଇପାରିବେ ନାହିଁ। ଶିବଜୀ ଅବଶ୍ୟ ଶିବଜୀଙ୍କର ଦୁଇ ପ୍ରକାର ରହିଛି। ଶିବଜୀ ବୈଷ୍ଣବାନନ୍ଦ ଯଥା ଶମ୍ଭୁ, ଶିବଜୀ ଯଦିଓ ବିଷ୍ଣୁ କିନ୍ତୁ ସେ ଯେତେବେଳେ ତମଗୁଣର ଅବତାର ଗ୍ରହଣ କରି ଆସନ୍ତି ସେତେବେଳେ ସେ ଶିବ ହେଇଯାନ୍ତି। ଯେମିତି ଆମର ବ୍ରହ୍ମା ତାଙ୍କ ବ୍ରହ୍ମ ସହିତ ସେଟା କହୁଛନ୍ତି ଯେ କ୍ଷୀରମ ଯଥା ଯଦି ବିକାରମ ବିଶେଷ ଯୋଗା ସଞ୍ଜାୟତେ ନାହିଁ ତଥା ପୃଥଗତି ହେତୁ ଯହ ସମ୍ଭୂତା ମଧ୍ୟ ସେ ସମ୍ପୃତି କାର୍ଯ୍ୟା ଗୋବିନ୍ଦ ମାନ ପୁରୁଷ ତଥା ସଜାମି। ଯେଭଳି ଭାବରେ କ୍ଷୀର କ୍ଷୀରରେ ଯଦି ଆମେ ଅମ୍ଳ ପକେଇଦେବା ବା ଖଟା ପକେଇଦେବା ତାହେଲେ ସେଇଟା ଦହିରେ ପରିଣତ ହୋଇଯିବ, ତେଣୁ ଦହିରେ ଯେତେ ପରିଣତ ହୋଇଯିବ ସେଟା ଆଉ କ୍ଷୀରର କାମ କରିବ ନାହିଁ। ସେଭଳି ଭାବେ ବିଷ୍ଣୁ ଯଦିଓ ତମଗୁଣକୁ ଆଧାର କରି ଆସନ୍ତି ଶିବ ହୁଅନ୍ତି କିନ୍ତୁ ସେ ଆଉ ସତ୍ୟଗୁଣର କାର୍ଯ୍ୟ କରିପାରିବେ ନାହିଁ, ବିଷ୍ଣୁଙ୍କର କାର୍ଯ୍ୟ କରିପାରିବେ ନାହିଁ। ଇଏ ହେଉଛି ଶିବଜୀ ତତ୍ତ୍ୱ, ଇଏ ଜୀବତତ୍ତ୍ୱ ନୁହନ୍ତି କି ବିଷ୍ଣୁ ତତ୍ତ୍ୱ ନୁହନ୍ତି, ଇଏ ହେଉଛି ମଜାମଜି ତତ୍ତ୍ୱ। ଆମ ବ୍ରହ୍ମା ପର୍ଯ୍ୟନ୍ତ ଜୀବତତ୍ତ୍ୱ, ଆମେ ଯେଭଳି ଭାବେ ଜୀବ ଦେବତାମାନେ ମଧ୍ୟ ସେଭଳି ଭାବେ ଜୀବ, ବ୍ରହ୍ମା ମଧ୍ୟ ସେଇଭଳି ଭାବରେ ଜଣେ ଜୀବ। ଜଣେ ଯଦି ଠିକ୍ ନିଜର ସ୍ୱଧର୍ମକୁ ଶହେ ଜନ୍ମ ଧରି ପାଳନ କରିବ ତାହେଲେ ସେ ବ୍ରହ୍ମା ପଦ ପ୍ରାପ୍ତ ହେବ। ତେଣୁ ବ୍ରହ୍ମା ହେଉଛନ୍ତି ଜଣେ ଜୀବ, ଜୀବ ତତ୍ତ୍ୱ, କିନ୍ତୁ ଶିବଜୀ ଜୀବ ନୁହନ୍ତି, ସେ ହେଉଛନ୍ତି ବିଷ୍ଣୁ ତତ୍ତ୍ୱ, କିନ୍ତୁ ଯେହେତୁ ସେ ତମଗୁଣକୁ ଆଶ୍ରୟ କରି ଆସନ୍ତି ସେତେବେଳେ ସେ ଶିବରେ ପରିଣତ ହୁଅନ୍ତି। ସେ ଜୀବ ତତ୍ତ୍ୱ ନୁହନ୍ତି କି ବିଷ୍ଣୁ ତତ୍ତ୍ୱ ନୁହଁ, ସେ ହେଉଛନ୍ତି ସ୍ୱତନ୍ତ୍ର ତତ୍ତ୍ୱ ଗୋଟେ। ଏବଂ ବିଷ୍ଣୁ ଯଦିଓ ସତ୍ୟଗୁଣକୁ ଆଧାର କରି ଆସନ୍ତି କିନ୍ତୁ ତାଙ୍କ ଉପରେ ସତ୍ୟଗୁଣ ପ୍ରଭାବ ନଥାଏ। ତେଣୁ ଆମେ ଯଦି ଭଗବାନ ବିଷ୍ଣୁଙ୍କର ପୂଜା କରିବା ତାହେଲେ ଆମେ ନିର୍ଗୁଣ ହେବା। ନିର୍ଗୁଣ କହିଲେ ଏ ତ୍ରିଗୁଣରୁ ଉର୍ଦ୍ଧକୁ ଯିବା, ସମସ୍ତ ତ୍ରିଗୁଣ ଭିତରେ ଏଇ ସତ୍ୟ ନୂପ ସର୍ବଶ୍ରେଷ୍ଠ କୁହାଗଲା ନା, ଯାହାର ଯେଉଁ ଗୁଣ ଅଛି ସେ ସେହି ଅନୁସାରେ କାର୍ଯ୍ୟ କରିବ। କିନ୍ତୁ ଯଦି ଆମେ ରଜଗୁଣରେ ବ୍ରହ୍ମାଙ୍କର ପୂଜା କରିବା ତାହେଲେ ଆମେ ଗୁଣରୁ ଉର୍ଦ୍ଧକୁ ଯାଇପାରିବା ନାହିଁ। କିନ୍ତୁ ଶିବଜୀଙ୍କର କ'ଣ କି ନା, ଶିବଜୀ ଅବଶ୍ୟ ଦେବତାମାନେ ମଧ୍ୟ ଆମକୁ ପୂଜା, ଆମେ ଯଦି ଦେବତାମାନଙ୍କୁ ଠିକ୍ ଭାବେ ପୂଜା କରିବା ତାହେଲେ ମଧ୍ୟ ଆମେ ଭଗବାନଙ୍କୁ ପ୍ରାପ୍ତ ହୋଇପାରିବା, ଏଇଟା ଗୋଟେ କଥା ଅଛି। କିନ୍ତୁ ସାଧାରଣତଃ ଯେଉଁମାନେ ଦେବତାମାନେ ପୂଜା କରନ୍ତି ସେମାନେ ଏଇ ଗୁଣ ଭିତରେ ହିଁ ରହନ୍ତି, କିନ୍ତୁ ଭଗବାନ ବିଷ୍ଣୁଙ୍କର ଯେଉଁମାନେ ପୂଜା କରିବେ ସେମାନେ ଗୁଣରୁ ଉର୍ଦ୍ଧକୁ ଯିବେ, ସେମାନେ ଏଇ ଗୁଣ ଭିତରେ ରହିବେନି, ସେମାନେ ଗୁଣରୁ ଉର୍ଦ୍ଧକୁ ଯିବେ। କାରଣ ଭଗବାନ ହେଉଛନ୍ତି ଶୁଦ୍ଧ ସତ୍ୟ ସ୍ତରର, ଏ ଭୌତିକ ଜଗତରେ ତିନି ଗୁଣ ଭିତରେ ସେ ନଥାନ୍ତି, ସେ ଶୁଦ୍ଧ ସତ୍ୟ ସ୍ତରରେ ଥାନ୍ତି। ତେଣୁ ଏ ପ୍ରଶ୍ନଟି ପଚାରିଥିଲେ ପରୀକ୍ଷିତ ମହାରାଜ ଯେ ଯେଉଁମାନେ ଶିବଜୀ, ଶିବଜୀଙ୍କ ବିଷୟରେ ବହୁତ କଥା ରହିଛି, ଭାଗବତ ବର୍ଣ୍ଣନା କରାଯାଇଛି। ଶିବଜୀ ଯଦିଓ ଭଗବାନଙ୍କର ଅବତାର, ଗୁଣ ଅବତାର, କିନ୍ତୁ ସେ ମଧ୍ୟ ଜଣେ ଭଗବାନଙ୍କର ଭକ୍ତ, ବୈଷ୍ଣବାନନ୍ଦ ଯଥା ଶମ୍ଭୁ ବୋଲି କୁହାଯାଇଛି ଭାଗବତ ଅନ୍ତିମରେ, ଏକଥା କୁହାଯାଇଛି। ସୁନ୍ଦର ଗୋସ୍ୱାମୀ କହିଛନ୍ତି ନିମ୍ନ ଗାଁ ଯଥା ଗଙ୍ଗା, ନଦୀମାନଙ୍କ ଭିତରେ ଶ୍ରେଷ୍ଠ ହେଉଛି ଗଙ୍ଗା ନଦୀ, ବୈଷ୍ଣବାନନ୍ଦ ଯଥା ଶମ୍ଭୁ, ଦେବାନନ୍ଦ ଅଚ୍ୟୁତ ଯଥା ପୁରାଣ ନିଗମ ତଥା। ଦେବତାମାନଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି କିଏ, ଅଚ୍ୟୁତ ବା ବିଷ୍ଣୁ, ଏବଂ ବୈଷ୍ଣବାନନ୍ଦ ଯଥା ଶମ୍ଭୁ, ବୈଷ୍ଣବାନଙ୍କ ଭିତରେ ଶିବଜୀ ହେଉଛନ୍ତି ଶ୍ରେଷ୍ଠ ବୈଷ୍ଣବ। ଯଦିଓ ସେ ବିଷ୍ଣୁ କିନ୍ତୁ ତମଗୁଣ ଆଶ୍ରୟ କରି ଆସିଲା ପରେ ସେଥିରେ ଶିବରେ ପରିଣତ ହୋଇଯାଉଛନ୍ତି, ସେ ସେଥିରେ ଭଗବାନ ଭକ୍ତ ହୋଇଯାଉଛନ୍ତି, ବୈଷ୍ଣବ ହୋଇଯାଉଛନ୍ତି। ବୈଷ୍ଣବମାନଙ୍କ ଯଥା ଶମ୍ଭୁ, ଶ୍ରେଷ୍ଠ ବୈଷ୍ଣବ ହେଉଛନ୍ତି ଶିବଜୀ। ତେଣୁ ବିଷ୍ଣୁଙ୍କର ଦୁଇଟି ଫଳ ରହିଛି, ଯେଉଁମାନେ ବିଷ୍ଣୁଙ୍କର କ'ଣ କୌଣସି କପଟ ନ ରଖି ଭଗବାନ ଶିବଜୀଙ୍କର ପୂଜା କରିବେ, ନିଷ୍କପଟ ଭାବରେ ଶିବଜୀଙ୍କ ପୂଜା କରିବେ, ଶିବଜୀଙ୍କ ନିଷ୍କପଟ କୃପା ପ୍ରାପ୍ତ ହେବେ, ସେମାନେ ମଧ୍ୟ ତ୍ରିଗୁଣରୁ ଉର୍ଦ୍ଧକୁ ଚାଲିଯିବେ। କିନ୍ତୁ ଯେଉଁମାନେ ତାଙ୍କ ଭିତରେ କପଟ ରହିଛି, କପଟ ରହିକରି ଶିବଜୀଙ୍କୁ ପୂଜା କରୁଛନ୍ତି, ସେମାନେ ଏ ଗୁଣ ଭିତରେ ରହିବେ। ଦଶମ ସ୍କନ୍ଧରେ ଏକଥା ଭାଗବତରେ ବର୍ଣ୍ଣନା କରାଯାଇଛି। ଥରେ ଜଣେ ଥିଲେ ଶିବଙ୍କର ମାନେ ଜଣେ ଥିଲେ, ତାଙ୍କ ନାଁ ହେଉଛି ଭସ୍ମାସୁର ବୋଲି କୁହାଯାଉଛି, ତାର ନାଁ ଗୋଟେ ରହିଛି। ସେ କ'ଣ କଲା, ନାରଦମାନଙ୍କ ପାଖକୁ ଗଲା, ପୂଜା କରିବ ଭଗବାନଙ୍କ ମାନେ କାହାକୁ ପୂଜା କଲେ ଶ୍ରେଷ୍ଠ ବର ପ୍ରାପ୍ତ ହେବ, ଏଥିପାଇଁ କ'ଣ ତା ନା କି କହିପାରିବେ? ଦଶମ ସ୍କନ୍ଧରେ ଏକଥା ବର୍ଣ୍ଣନା କରାଯାଇଛି। ସେ ଗଲା,
नारद पचारे नारदी कहले तुम्हें शिवजी उपासना कले शिवजी हूँ आशुतोष से तुमको शीघ्र वर प्रदान करेंगे तेणु शिवजी से पूजा कला यहाँ वर्णना कर दशरथ स्कंद सताशी अध्याय ता ना हूँ शकुनी से कौन कला ना शकुनी तो ना कौन वृकासुर वृकासुर शकुनी पुत्र शकुनी पुत्र हूँ वृकासुर वृकासुर से शिवजी को पूजा कला से शिवजी को पूजा कला शरीर को मांस काटिक पकेला शिवजी को अपने यज्ञ आहुति देला तेणु आत्मा जो शिवजी आसने ना से निज शरीर को काटे रेडी होगा तेणु भगवान शिवजी आस उपस्थित हो गले तेणु शिवजी आसिले से एकुटे आस पार्वती को सकते आस पहुंचे आकाशर जो देखला शिवजी पत्नी को देखला भवानी को सेतर सौंदर्य मई पड़ेगा असुर स्वभाव सम्पन्न व्यक्ति तेणु शिवजी पचारे तुम्हें निज शरीर कहीं कष्ट दौच कौन बरम को माग तेणु से चाहती उमा को पत्नी पाइबा आ शिवजी के कह तेणु से कहला कहला मागे देवेन से कह मत एभरी बार दिखा प्रभु जहां मुंडे में हाथ देदेवी से भसाइए तक भस्मा सर भी कहला एक दशम सब सताश अध्याय ये वर्णना कर शिवजी संकट को भगवान दूर करते हैं तेणु शिवजी कह कथा शिवजी तो बम बोले सब भगवान चिंतार मन रही था यही नाम नारद जपे वीणा यंत्र रे यही नाम ब्रह्मा जपे चतुर्मुख रे यही नाम शिव जपे पंचमुख रे शिवजी पांचमुख रही पंचटी मुख पांच मुख से भगवान नाम नौ हरे कृष्णा कृष्णा हरे 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 राम 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 हरे हरे तेणु शिवजी कह ठीक अच्छे কথা কবি পড়ে গেল পড়ে গেল ছাড়ি প্রকাশ সে তাকে বলে গাইলা কেন তাকে হত্যা করলো তাকে পত্নী সে বাহ এইভাবে ভাবে চিন্তা করে সে যাচ্ছে শিবজী হত্যা করিয়া শিবজী তো বর দিয়েছে তেমন শিবজী ভগবান স্মরণ কলে ভগবান ব্রহ্মচারী করে আসি পৌঁছে গেলে ব্রহ্মচারী পৌঁছে পৌঁছে গেলে ইয়ে শিবজী আগে যাচ্ছে তার পথে পথে প্রকাশ যাচ্ছে তার পথে পথে ଲୁକା ସକୁରୀ ପୁତ୍ର ତମେ କାହିଁକି ଏଭଳି ବ୍ୟକ୍ତି ବିଦ୍ୱାନ ବ୍ୟକ୍ତି ତମେ ଏଭଳି ବ୍ୟକ୍ତି ଧାଉଁଛ କାହିଁକି ସାଧାରଣ ମୂର୍ଖ ବ୍ୟକ୍ତି ଭଳିଆ ସିଏ କିନ୍ତୁ ଶୁଣୁଛି ଧାଉଁଛି ଶିବଜୀ ପଛରେ ହତ୍ୟା କରିବା ପାଇଁ ଶିବଜୀ ତେଣୁ ଭଗବାନ ତା ପଛରେ ଧାଉଁଛନ୍ତି ସିଏ କହୁଛି ଯେ ଶିବଜୀ ମୋତେ ଦେଲେ ବର ଦେଲେ ମୁଁ ଯାହା ଉପରେ ହାତ ଦେଇଦେବି ସେ ଧ୍ୱଂସ ହେଇଯିବ ମୁଁ ତାଙ୍କ ମୁଣ୍ଡରେ ହାତ ଦେଇକି ପରୀକ୍ଷା କରିବା ପାଇଁ ଚାହୁଁଛି ଆଉ ତମେ ଜାଣିନ ତମେ ଏତେ ବିଦ୍ୱାନ ବ୍ୟକ୍ତିର ପୁତ୍ର ତେଣୁ ଜାଣିନ ସେ ପୁରା ଯେତେବେଳେ ଯୋଉ ସମୁଦ୍ରକୁ ଗାଁ ଦେଇଥିଲା ବିଷ ସେ ବିଷ ପାନ କରି ତାଙ୍କ ମୁଣ୍ଡ ପାଗଳ ହେଇଯାଇଛି ତାପରେ ତାଙ୍କର ଯୋଉ ଶ୍ୱଶୁର ଯୋଉ ଅଭିଶାପ ଦେଲେ କଣ ଦକ୍ଷ ଯୋଉ ଅଭିଶାପ ଦେଲେ ଯେ ତମେ ଯଜ୍ଞରେ ଭାଗ ପ୍ରାପ୍ତ ହବ ନାହିଁ ତେଣୁ ସେ ଅଭିଶାପଗ୍ରସ୍ତ ହେଇଛନ୍ତି ତେଣୁ ତାଙ୍କର କଥାରେ କଣ ଠିକଣା ଅଛି ତାଙ୍କ କଥାରେ କଣ ପଢା ଆସିବ ତମେ ନିଜେ ମୋ ମୁଣ୍ଡରେ ପରୀକ୍ଷା ଦେଇଥିବ ନା ନିଜ ମୁଣ୍ଡରେ ଆସିଲେ ଟିକେ ପରୀକ୍ଷା କରୁନୁ କିଛି ହବନି ଯଦି କିଛି ହେଲା ତାହେଲେ ଦୁଇ ଜଣରେ ମିଶିକି ଯାଇକି କରିବା ଶିବଜୀ ତାଙ୍କୁ ଧ୍ୱଂସ କରିବା ତେଣୁ ଏଭଳି ଭାବରେ ଭଗବାନ ବ୍ରହ୍ମଚାରୀ ଭିତରେ ଏଭଳି ଭାବରେ ତାକୁ ମୁହଁ କରିଦେଲେ ସେ କଣ କଲା ବକାଶର ନିଜ ମସ୍ତକ ହାତ ଦେଇ ଧ୍ୱଂସ ହେଇଗଲେ ତେଣୁ ଶିବଜୀଙ୍କର ଦୁଇ ପ୍ରକାର ରହିଛି ବର ରହିଛି ଗୋଟେ ହେଉଛି ସକପଟ କୃପା ଆଉ ଗୋଟେ ହେଉଛି ଅକପଟ କୃପା ଏ ସକପଟ କୃପା କଥା କୁହାଗଲା ବୃକାଶର ବିଷୟରେ ଅକପଟ କୃପା ରହିଛି ଜଣେ ଭକ୍ତ ଥିଲେ ଶିବଜୀଙ୍କର ସେ କାଶୀରେ ଶିବଜୀଙ୍କ ପୂଜା କରୁଥିଲେ କାଶୀ ବିଶ୍ୱନାଥ ଅଛନ୍ତି ଶିବଜୀଙ୍କ ପୂଜା କରୁଥିଲେ ତେଣୁ ବ୍ରାହ୍ମଣ ଜଣେ ସେ କୌଣସି କପଟ ନ ରଖି ଶିବଜୀଙ୍କ ପୂଜା କରୁଥିଲେ ମାନେ କ'ଣ ଶ୍ରଦ୍ଧାର ସହିତ ଶିବଜୀଙ୍କ କୃପା କରୁଥିଲେ ପୂଜା କରୁଥିଲେ ଶିବଜୀ ତାଙ୍କୁ କୃପା କଲେ
ଦେଖ ସେ କରିମ ରାମ ଥିଲେ କରିମ ଯାଅ ବୃନ୍ଦାବନକୁ, ସେଠି ସନାତନ ଗୋସ୍ୱାମୀ ରହିଛନ୍ତି, ସନାତନ ଗୋସ୍ୱାମୀ ପାଖକୁ ଯିବ, ସେ ଗୋଟେ ତାଙ୍କର ଧନ ଅଛି, ସେ ତୁମକୁ ଦେବେ, ମାଗି କହିବ ଶିବଜୀ କହିଛନ୍ତି ତାଙ୍କୁ ଧନ ଦିଗି ଧନ ଦିଏ ସେ ଦେବେ। ତେଣୁ ମୁଁ ସେ ଗଲେ ସେ ବ୍ରାହ୍ମଣ ଜଣକୁ ଗଲେ କାଶୀ ବ୍ରାହ୍ମଣ ଉପଯୁକ୍ତି ଯାଇକି ପହଞ୍ଚିଲେ ବୃନ୍ଦାବନରେ। ବୃନ୍ଦାବନରେ ଗୋସ୍ୱାମୀମାନଙ୍କର କୌଣସି ନିର୍ଦ୍ଦିଷ୍ଟ ଆଶ୍ରମ ନାହିଁ, ଏମିତି ଇସ୍କନ ଆଶ୍ରମ ରହିଛି ଯେ ପଚାରିଦେବ କହିବେ ଏଇଠି ଇସ୍କନ ରହିଛି ଯା ବୋଲି, ସେମିତି କିଛି ଆଶ୍ରମରେ ଆଶ୍ରମ ନାହିଁ। ସେ ଗୋଟିଏ ଗୋଟିଏ ବୃକ୍ଷ ମୂଳରେ ଗୋଟିଏ ଗୋଟିଏ ରାତି ଶୟନ କରନ୍ତି, ଚେତନ ଚରିତ୍ରଙ୍କୁ ତୁଳନା କରାଯାଇଛି, ଏକ ଏକ ବୃକ୍ଷ ମୂଳେ ଏକ ଏକ ରାତ୍ରି ଶୟନ ଷଡ଼ ଗୋସ୍ୱାମୀମାନେ। ତେଣୁ ଯାହା ହେଉ ବୁଝାବୁଝି ଯାଇ ପହଞ୍ଚିଲେ ଚରନ୍ତ ଗୋସ୍ୱାମୀଙ୍କ ଆଶ୍ରମ ପହଞ୍ଚିଲେ, ଗୋଟେ ସ୍ଥାନରେ ରହିଥିଲେ। ତେଣୁ ତାଙ୍କୁ ଯାଇ ପ୍ରଣାମ କରି କହିଲେ, ପ୍ରଭୁ ମୋତେ ଶିବଜୀ କହିଛନ୍ତି ଯେ ଆପଣ ମୋତେ କିଛି ଧନ ପ୍ରଦାନ କରନ୍ତୁ। ନା ମୋର ତ କିଛି ଧନ ନାହିଁ, ମୋର ଧନ ହେଉଛି କୌପିନୀ ମଣ୍ଡକ ଆଉ ଗୋଟେ କମାଣ୍ଡରୁ ଆଉ ଗୋଟେ ଦଣ୍ଡ, ଏତିକି ମୋର ଇଏ ମୋର ସମ୍ପତ୍ତି, ତମେ କୋଉ ସମ୍ପତ୍ତିରେ ନବା ଦେଇ। ତେଣୁ ସେ ଶିବଜୀ କହିଛନ୍ତି ଆପଣ ଧନ ଅଛି ମାନେ ଆପଣ କିଛି ଧନ ରହିଲେ ମୋତେ ଦିଅନ୍ତୁ ପ୍ରଦାନ କରନ୍ତୁ। ଠିକ ଅଛି, ମୁଁ ଗୋଟେ ଯାଉଥିଲି ଜଗନ୍ନାଥ ସ୍ନାନ କରିବା ପାଇଁ, ମୋର ପାଦରେ ଗୋଟେ ଚିନ୍ତାମଣି ପଥର ଗୋଟେ ପାଇଯାଇଥିଲା। ଚିନ୍ତାମଣି ପଥର କହିଲେ ଶୁଣିଲେ ସୁନା ହେଇଛି ଚିନ୍ତାମଣି ପଥର, ତେଣୁ ମୁଁ ତାକୁ ଫିଙ୍ଗି ଦେଇଥିଲି ଗୋଟେ କଣରେ, ସେ ଓଡ଼ିଆ ଗୁଡ଼ା ସବୁ କରି ଶିଶୁ ଫିଙ୍ଗି ଦେଇଥିଲି, ତାକୁ ସେଠି ଯାଇ କାଟି ନେଇଛି ଥିଲା। ତେଣୁ ସେ ଦେଖିଲେ ଗୋଟେ କଣରେ ସେ ସବୁ ଓଡ଼ିଆ ଗୁଡ଼ା ସବୁ କରି ଚାଲିକି ଦେଖିଲା ବେଳେ ସେ ପଥର ଟିକି କରୁ, ତେଣୁ ସେ ପାଇଲେ ବହୁତ ଆନନ୍ଦ ହେଲେ, ବହୁତ ଖୁସି ହେଇଗଲେ, ନେଇକି ଯାଉଛ ପ୍ରଣାମ କରି ଯାଉଛନ୍ତି। କିନ୍ତୁ ଶିବଜୀଙ୍କର ଅପପଟ କୃପା ସେ ପ୍ରାପ୍ତ ହୋଇଛନ୍ତି ଏବଂ ସନାତନ ଗୋସ୍ୱାମୀଙ୍କ ସଙ୍ଗ କଲେ। ସାଧୁସଙ୍ଗ ସର୍ବଶାସ୍ତ୍ର କହେ, ଲଭେ ମାତ୍ର ସାଧୁସଙ୍ଗେ ସର୍ବସିଦ୍ଧି ହଏ। ଅଳ୍ପ ଜଣେ ଯଦି ଅଳ୍ପ ସମୟ ମଧ୍ୟ ଜଣେ ସାଧୁଙ୍କର ସଙ୍ଗ କରିଛି, ତାହେଲେ ସେ ସିଦ୍ଧି ପ୍ରାପ୍ତ ହୋଇଯିବେ। ତେଣୁ ତାଙ୍କର ମନରେ ଚିନ୍ତା ଆସିଲା, ଏ ଚିନ୍ତା ଆସିଲା କ'ଣ ନା, ଯଦି ଏଇଟା ଧନ ତାହେଲେ ସେ ଭୂଷଣୀ କାହିଁକି ତାକୁ ଫିଙ୍ଗି ଦେଇଥିଲେ। ଆମର ଯେଉଁ ଗୋଟେ ବହୁତ ବୁଲେବା ପଦାର୍ଥ କ'ଣ ଆମେ ଫିଙ୍ଗିଦେବା କି, ଆମେ ତ ବହୁତ ସୁନ୍ଦର ଭାବେ ସାଇତିକି ରଖିବା ନା, ଆଉ ବହୁତ ଗୋପନରେ ରଖିବା। ତେଣୁ ତାଙ୍କର ଏଇ ଚିନ୍ତା ଆସିଲା, ତେଣୁ ସେ ପୁଣି ଫେରିକିରି ଆସିଲେ। ଫେରିକି ଆସିକି ପୁଣି ପ୍ରଣାମ କଲେ, ସନାତନ ଦର୍ଶନ କହିଲେ କ'ଣ ହେଲା ପୁଣି କାଇଁ ଆସିଲ ନା ପ୍ରଭୁ, ଏଇଟା ଯଦି ଦେଲେ ଏଇଟା ଶ୍ରେଷ୍ଠ ଧନ ନୁହଁ, ଆଗକୁ କ'ଣ ଉନ୍ନତ ଧନ ଅଛି ଆପଣଙ୍କ ପାଖରେ, ନହେଲେ ଏଇଟାକୁ କାଇଁ ଫିଙ୍ଗି ଦେଇଥାନ୍ତେ ଆପଣ ଓଡ଼ିଆ ଗଲାରେ ନା, ସେ ଧନ ନେବା ପରେ ଏଇଟା ଫିଙ୍ଗିବାକୁ ପଡ଼ିବ, ତମେ ଏଇଟା ଫିଙ୍ଗିବେ ତାହେଲେ ସେ ଧନ ଦିଆଯିବ ନା, ହଉ ଠିକ ଅଛି ଫିଙ୍ଗିଦେବେ, କାରଣ ନଦୀରେ ଫିଙ୍ଗିକି ଆସ ଫିଙ୍ଗିଦେଇ ଆସ ଜଗନ୍ନାଥରେ। ତେଣୁ ତାପରେ ତାଙ୍କୁ ଶ୍ରେଷ୍ଠ ଧନ ଦେଲେ ସନାତନ ଗୋସ୍ୱାମୀ। କ'ଣ ସେଇଟା, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ତେଣୁ ସାଧାରଣତଃ ଯେଉଁମାନେ ଭଗବାନ କହିବେ, ଏ ଗୁଣ ବିଷୟରେ କହିବେ କଥା, ଯେଉଁମାନେ ସତ୍ୟଗୁଣ ରହିଛନ୍ତି ସେମାନେ ଦେବଦେବୀମାନେ ପୂଜା କରନ୍ତି, ଜନନ୍ତି ସାତ୍ତ୍ୱିକା ଦେବାନ ଯକ୍ଷ ରକ୍ଷାନ୍ତି ରାଜସା, ଯେଉଁମାନେ ରଜଗୁଣ ପ୍ରଭାବ ରହିଛି ସେମାନେ ଯକ୍ଷ ରାକ୍ଷସମାନଙ୍କୁ ପୂଜା କରନ୍ତି। ଯକ୍ଷ ପୂଜା କଲେ ସୁନା ମିଳିବ, ରାକ୍ଷସ ପୂଜା କଲେ ସେଭଳି ଭାବରେ ବହୁତ କିଛି ପାଇଯିବେ, ଏଇଭଳି ଭାବେ ପୂଜା କରନ୍ତି। ସେହିଭଳି ଭାବରେ ଯେଉଁମାନଙ୍କର ତମଗୁଣର ପ୍ରଭାବ ଅଧିକାର ରହିଛି ସେମାନେ ଭୂତ ପ୍ରେତମାନଙ୍କର ପୂଜା କରିବେ, ଏହାପରେ ବର୍ଣ୍ଣନା କରାଯିବ। ଆମର କଥାକୁ ବିଶ୍ରାମ ଦେବା, ବିଶ୍ରାମ ଦେବା ପୂର୍ବରୁ କାହାର କିଛି ସନ୍ଦେହ ରହିଛି ବା ଡାଉଟ୍ ରହିଛି ବା କିଛି ପ୍ରଶ୍ନ ରହିଛି ପଚାରିପାରନ୍ତି। ଆମ କଥାକୁ ବିଶ୍ରାମ ଦେବା, ଆମ କଥା ବୁଝିଗଲା ତ, କୋଉଟା ତେଣୁ ଆପଣ ଯେଉଁ ପ୍ରଶ୍ନ ପଚାରିଛନ୍ତି, ବଢ଼ିଆ ପ୍ରଶ୍ନ ପଚାରିଛନ୍ତି, ଏଇଟା ହେଉଛି ଆମେ ଭଗବାନଙ୍କ ନାମ କରିବା ମାନେ ମାୟା ବିରୁଦ୍ଧରେ ଯୁଦ୍ଧ କରୁଛେ, ମାୟା ବିରୁଦ୍ଧରେ ଯୁଦ୍ଧ ବର୍ତ୍ତମାନ ଏଇଟା ହେଉଛି ମାୟାଦେବୀଙ୍କର ଜଗତ, ମାୟା ସହିତ ଯୁଦ୍ଧ କରିବାକୁ ପଡ଼ିବ, ଯୁଦ୍ଧରେ ଜିତିଲେ ଯାଇକି ଆମେ ସେଭଳି ନାମ କରିପାରିବା। ମାୟା ସବୁବେଳେ ଚେଷ୍ଟା କରିବ ଆମର ମାୟା ଭିତରେ ରହିଥାଉ, ମାୟା ଭିତରେ ରହିଥାଉ, ମାୟା ଦେବୀଙ୍କ ସେଟା ଦିଆଯାଇଛି, ଦାୟିତ୍ୱ ଦିଆଯାଇଛି, ଜଣେ ଯେତେବେଳେ ସେତିକି ନିଷ୍କପଟ ଭାବରେ ଭଗବାନଙ୍କ ଶରଣ ନଗଲେ ସେ ମାୟାର ଅଧୀନରେ ରହିବ। ତେଣୁ ମାୟାର ପ୍ରଲୋଭନ ସବୁ ରହିଛି, ମାୟାର ପ୍ରଲୋଭନ ସବୁ ରହିଛି, ବିଭିନ୍ନ ପ୍ରକାର ଯେଉଁ ଭୌତିକ ଜଗତର ଆକର୍ଷଣ ସବୁ ରହିଛି, ବିଭିନ୍ନ ପ୍ରକାର ପାଞ୍ଚ ଯେଉଁ ବିଷୟଟି ରହିଛି, ବିଷୟ ପ୍ରତି ସମସ୍ତଙ୍କର ଆସକ୍ତି ରହିଛି। ତେଣୁ ଏ ବିଷୟ ଆସକ୍ତି ସବୁ ଭଗବାନଙ୍କ ନାମ ଜପ କଲାମାନେ, ଭଗବାନଙ୍କ ଶରଣରେ ଗଲାମାନେ ଆମେ ଯୁଦ୍ଧ କଲେ, ମାୟାଦେବୀଙ୍କ ସହ ଯୁଦ୍ଧ କଲେ। ସେତିକି ଶକ୍ତିଶାଳୀ ନହେଲେ ମାୟାଦେବୀଙ୍କୁ ପରାସ୍ତ କରିହେବ ନାହିଁ। ସେତିକି ଜଣ ଶକ୍ତିଶାଳୀ ହେଲେ ମାୟାଦେବୀଙ୍କୁ ପରାସ୍ତ କରି ଭଗବାନଙ୍କର ନାମକୁ ଶୁଦ୍ଧ ଭାବରେ ନେଇପାରିବେ। ଜଣେ ଭଗବାନଙ୍କ ଶରଣରେ ଯିବା ପାଇଁ ଚାହୁଁଛି, ସେଟା ପ୍ରକୃତରେ କେତେ ଦୂର ସତ, କେତେ ଦୂର ସେ ସିନ୍ସିୟର ବା ନିଷ୍ଠା ପରାୟଣ, ସେଟା ମାୟାଦେବୀ ପରୀକ୍ଷା କରିବେ। ତେଣୁ ଆମେ ଯେତେବେଳେ ମାୟାଦେବୀର ଇଏରୁ, ମାୟାଦେବୀର ଯେଉଁ ରହିଛି ଦୁର୍ଗରୁ ବାହାରିବା ପାଇଁ ଚେଷ୍ଟା କରିବା, ମାୟାଦେବୀ ତାକୁ କହିବ କ'ଣ କରି ରଖିବା ପାଇଁ ମୋର ଦୁର୍ଗ ଗୃହ। କିନ୍ତୁ ଜଣେ ଯେତେବେଳେ ସିନ୍ସିୟର ଭାବରେ ସାଧୁ ଗୁରୁଙ୍କର କୃପାରୁ ଆଶ୍ରୟ କରି ଭଗବାନ ଶରଣରେ ଯିବା ପାଇଁ ସିନ୍ସିୟର ଭାବରେ ନିଷ୍ଠାପର ଭାବରେ ଭଗବାନଙ୍କ ଶରଣରେ ଯିବେ, ତାହେଲେ ଭଗବାନ ତାଙ୍କୁ କହିବେ, ତାକୁ ଛାଡ଼ିବେ, ସେତେବେଳେ ସେ ମାୟାଦେବୀ ତାକୁ ଛାଡ଼ିବେ। ନହେଲେ ଦେଶ ମାୟାଦେବୀ ଛାଡ଼ିବେନି ନା, ମାୟାଦେବୀ ପରୀକ୍ଷା ରହିଛି। ଆମେ ଅନେକ କୃଷ୍ଣ ବୋଲି ସେଇ ଜୀବ ଅନାଦି କହିବୁ, ଆମେ କେବେଠୁ ଭଗବାନ ଭୁଲିଲେ ତାର ଠିକ୍ ଠିକଣା ନାହିଁ। ଅନାଦି ଅନାଦି କାଳରୁ ଭଗବାନ ଭୁଲି ଯାଇଛେ, ମାୟା ଭିତରେ ରହିଛେ, ମାୟାର ଆକର୍ଷଣରେ ଆମକୁ ମାୟା କହିଲେ ଯୋଉଟା ମୁହଁ, ଏ ମୋହ ମୋହ ମାୟା ଏଇକି ରହିଛେ, ଆମେ ମାୟାର ତିନିଗୁଣ ଭିତରେ ବାନ୍ଧି ହେଇକି ରହିଛେ, ସତ୍ୟଗୁଣ ରଜଗୁଣ ତମଗୁଣ ତିନି ଗୁଣ ଭିତରେ ବାନ୍ଧି ହେଇକି ରହିଛେ। ତେଣୁ ଏତେ ସହଜ ନୁହଁ ସେ ଗୁଣରୁ ମୁକ୍ତ ହେବାଟା। ଜଣେ ଯେତେବେଳେ ନିଷ୍ଠାପର ଭାବରେ ଭଗବାନଙ୍କ ଶରଣରେ ଯିବା ପାଇଁ ଚାହିଁବେ, ସାଧୁଙ୍କର ଶରଣରେ ଯିବେ, ସେତେବେଳେ ଯାଇକିରି ଗୁଣରୁ ମୁକ୍ତ ହେବେ, ନହେଲେ ଗୁଣରୁ ମୁକ୍ତ ହେବାଟା ଏତେ ସହଜ ନୁହଁ। ତେଣୁ ଭଗବାନଙ୍କ ନାମ ନେବା ମାନେ ଶୁଦ୍ଧ ନାମ ଯେଉଁମାନେ ନେଉଛନ୍ତି ସେମାନେ ଗୁଣ ଭିତରେ ନାହାନ୍ତି, ସେମାନେ ଗୁଣରୁ ବାହାରେ। ତେଣୁ ପରୀକ୍ଷା ମାୟାର ପରୀକ୍ଷା ହେଉଛି, ଗୋଟେ ଭଗବାନଙ୍କ ନାମ ନେଲା ମାନେ ହରେ କୃଷ୍ଣ ହର କଲା ମାନେ ସାଙ୍ଗେ ସାଙ୍ଗେ ଆସିଯିବ, ଏଇଟା ଅସୁବିଧାଟା ଏଇଟା ଅଛି, ସେଇଟା ଅସୁବିଧା ରହିଛି, ସେଇଟା ଅସୁବିଧା ରହିଛି, ସେ ବିଭିନ୍ନ ପ୍ରକାର ସଂସାର ଦାବା ନଳ ଭିତରେ ଆମର ରହିଛେ ନା, ସବୁ ପୁରା ଅନେକ ଜନ୍ମ ଧରି ଆମର ସବୁ ତାର ରହିଛି, ତାର ଆମ ଉପରେ ପ୍ରଭାବ ରହିଛି, ଅନେକ ଜନ୍ମ ଧରି ରହିଛି, ଖାଲି ଏଇ ଜନ୍ମ ନୁହଁ ଅନେକ ଜନ୍ମ ଧରି ରହିଛି, ଲକ୍ଷ ଲକ୍ଷ ଜନ୍ମ କୋଟି କୋଟି ଜନ୍ମ ଅନାଦି କାଳରୁ ଆମେ ମାୟା ଭିତରେ ରହିଛେ। ତେଣୁ ଭଗବାନ ଶରଣ ଯିବା ପାଇଁ ଯେତେବେଳେ ଆରମ୍ଭ କରିଛେ ସେତେବେଳେ ମାୟା ପ୍ରଭାବ ଅଧିକ ଜଣାପଡ଼ିବ, ମାୟା ପ୍ରଭାବ ଅଧିକ, କିନ୍ତୁ ଜଣେ ସେତିକି ନିଷ୍ଠାପର ହେଲେ ମାୟାକୁ ଜୟ ଶ୍ରୀମଦ୍ ଭଗବତ ଗୀତା କି ଜୟ ଶ୍ରୀ ଗୋପାଳ ନାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବ କି ଦାୟୀ ଗୋ ବ୍ରହ୍ମାନନ୍ଦେ।